नमो भगवते वासुदेवाय। श्रीमद्भागवतम दशम स्कंद चौतीसतम अध्याय आम श्रवण करते नंद महाराज पाद को बा नंद महाराज शरीर को ग्रास कर अजगर विद्याधर ତାଙ୍କର ସ୍ୱରୂପ ପ୍ରାପ୍ତ ହୋଇଛନ୍ତି କୃଷ୍ଣଙ୍କର ପାଦସ୍ପର୍ଶରେ ଏବଂ ଭଗବାନ କୃଷ୍ଣ ତାଙ୍କୁ ପଚାରୁଛନ୍ତି ଏତେ ତେଜିଆନ ବପୁ ଶରୀର ଭଗବାନ ନିଜର ବିଦବତ୍ତା ବା ନିଜର ଜ୍ଞାନ ବା ନିଜର ସର୍ବଜ୍ଞତା ଶକ୍ତି ଦ୍ୱାରା ବ୍ରଜବାସୀମାନଙ୍କୁ ଜଣାଇବାକୁ ଚାହୁଁନଥିଲେ ତାଙ୍କ ମୁଖରେ ସେ ବିଦ୍ୟାଧର କୁହନ୍ତୁ ସେ କିଏ ଭଗବାନ ସବୁ ଜାଣିଛନ୍ତି ଗୋଟେ ଯିବା ପାଇଁ ଆମେ କର୍ମୀ ଦୁନିଆରେ ବି ଦେଖିବା ଯେଉଁମାନେ ବହୁତ ଭୁଲ କରୁଛନ୍ତି ଯେମିତି କେଉଁଠି କାହାକୁ ମାରିଦେଉଛନ୍ତି କେଉଁଠି କ'ଣ କରୁଛନ୍ତି କେଉଁ ଦେଶକୁ ପଳେଇ ଯାଉଛନ୍ତି ଯିବ ଭାବେ କ'ଣ ମୁଁ ଯାହା କରୁଛି ତାର ସାକ୍ଷୀ କେହି ନାହାନ୍ତି କିନ୍ତୁ ପରମାତ୍ମା ସବୁଠୁ ବଡ଼ ସାକ୍ଷୀ ନା କୌଣସି ଯିବ ଭୁଲ କଲା ପରେ ସେ ଭଗବାନଙ୍କ ପାଖରେ ସ୍ୱୀକାର କରୁନି ବା ଦଣ୍ଡକୁ ଆମନ୍ତ୍ରଣ କରୁନି ବା ନିଜର ଭୁଲ ପାଇଁ ସେ ଅନୁତାପ କରୁନି ସେ କେବେ ଚତୁର ହେଇପାରିବେନି ତାକୁ ଯେକୌଣସି ହିସାବରେ ପରମାତ୍ମା ଯେବେ ହେଲେ ଧରିଦେବେ ଭୁଲଟା ସବୁବେଳେ ଅନ୍ଧାରଟା ସବୁବେଳେ ଅନ୍ଧକାର ତ କେବେ ଆଲୋକ ସେଠି ଆଲୋକ ମିଳିବନି ଅନ୍ଧକାରରେ ଭୁଲଟା ସବୁବେଳେ ଭୁଲ ଭଗବାନ ସବୁଥିରେ ସାକ୍ଷୀ ଭଗବାନ ସବୁ ଜାଣନ୍ତି କିନ୍ତୁ ପଚାରୁଛନ୍ତି ନ ଜାଣିଲା ଭଳି କାହିଁକି ପଚାରୁଛନ୍ତି ନା କାଲି ଗତକାଲି ଶୁଣିଥିଲେ ବିଶ୍ୱନାଥ ଚୋପା ଠାକୁର କହୁଛନ୍ତି ଯେ ବୈଷ୍ଣବମାନଙ୍କୁ ଅନାଦର କଲେ ବା ବ୍ରାହ୍ମଣଙ୍କୁ ଅନାଦର କଲେ ତାର ପରିଣାମଟା ହେଉଛି ଭୟଙ୍କର ଏଇଟାକୁ ଦେଖ ଜଣେଇବା ପାଇଁ ସେ ନିଜ ମୁଖରେ କହିବା ଦରକାର କିନ୍ତୁ ତାଙ୍କର ପୂର୍ବ ଇତିହାସ ସେ ଜାଣିଛନ୍ତି ଆମର ବି ପୂର୍ବ ଇତିହାସ ଭଗବାନ ଜାଣିଛି କେହି ନିଜର ସ୍ଥିତି ପାଇଁ ଗର୍ବ କରିବା ଉଚିତ ନାହିଁ ବିଶେଷ କରି ପରମାର୍ଥ ରାଜ୍ୟରେ ଆମର ପୋଜିସନ ଯାହା କୁହାଯାଏ ଆମର ସ୍ଥିତି ପାଇଁ ଆମେ କେବେ ବି ଗର୍ବ କରିବା ଉଚିତ ନାହିଁ ଏଇଟା ଭଗବାନଙ୍କର ଦତ୍ତ କରୁଣା ଦତ୍ତ କରୁଣାରେ ଦେଇଛନ୍ତି ଆଜି ଯଦି କରୁଣା ସେ ଆମ ଉପରୁ କରୁଣା ନେଇଯିବେ ତାହେଲେ କାଲି ବି ଆମର ସ୍ଥିତି କ'ଣ ରହିବ କିଛି କହିହବନି ଜୀବକୁ ସବୁବେଳେ ମନେ ରଖିବାକୁ ପଡ଼ିବ ଆମେ ହେଉଛି ବଦ୍ଧ ଜୀବ ଆମେ କାମ କ୍ରୋଧର ବସ ଇଏ ଭଗବାନଙ୍କର କିଛି କରୁଣା ଅଛି ବୋଲି ଆମକୁ ସିଏ ଉଦ୍ଧାର କରିକି କିଛି ବାଟ ନେଇଯାଇଛନ୍ତି ତାର ଅର୍ଥ ନୁହେଁ ଯେ ଆମେ ମୁକ୍ତ ଜୀବ ହେଇଗଲେ ଜୀବନମୁକ୍ତ ଅବସ୍ଥା ଯେଉଁମାନେ ପ୍ରାପ୍ତ ହୁଅନ୍ତି ସେମାନେ ଏଇ ପ୍ରେମ ପ୍ରାପ୍ତ ହେଲେ ଜୀବନମୁକ୍ତ ଅବସ୍ଥା ସେମାନେ ବଞ୍ଚିଥିଲେ ମୁକ୍ତ ତା ପୂର୍ବରୁ କୌଣସି ଜୀବ କେବେ କହିପାରିବେନି ମୋର ସ୍ଥିତିଟା ଠିକ ରହିବ ବୋଲି ଯେକୌଣସି ସମୟରେ ଭଗବାନଙ୍କର ଇଚ୍ଛାରେ ଆମେ ଆଜି ସୁରକ୍ଷିତ ହେଇକି ରହିଛନ୍ତି କେବଳ ଯେଉଁଟା ବିବାହ ବ୍ରହ୍ମଚାରୀ ଆଜି ବିବାହ ହେଇଗଲା ସେପଟ ଜିନିଷ ନୁହେଁ ବିବାହ ଜୀବନରେ ବି ଆଜି କାଲି ସେଇ ସ୍ତ୍ରୀ କେତେ ଅନୁକୂଳ ଥିବ ଗୋଟେ ମୁହୂର୍ତ୍ତରେ ପ୍ରତିକୂଳ ହେଇଯିବ କାଲି ସନ୍ତାନ ଧନ ଶରୀର କିଏ କିଛି କହିପାରିବେ ସବୁ ଭଗବାନ କରୁଣାରେ ଦେଇଛନ୍ତି ଆଉ ବିଶେଷ କରି ଭକ୍ତି ଜୀବନରେ ଆମେ ପ୍ରଭୁଙ୍କର କରୁଣାରେ ହିଁ ବଞ୍ଚୁ ସେଥିପାଇଁ ଆମର ସ୍ଥିତି ପାଇଁ କେବେ ବି ଗର୍ବ କରିବା ଉଚିତ ନାହିଁ ଯେଉଁ ନିଜର ସ୍ଥିତିଟା ପରମାର୍ଥ ରାଜ୍ୟରେ କୃତ୍ରିମ ଭାବରେ କେହି ତିଆରି କରିପାରିବେନି ଯେହେତୁ ବାହାର ଦୁନିଆରେ କ'ଣ ନିଜର କ୍ୟାଲିଭରିଟି ତାକୁ ଇଂଲିଶରେ କୁହନ୍ତି ନା ନିଜର କ୍ୟାଲିଭରିଟି ଦେଖି ନିଜର ମାନେ ଯାହା କୁହନ୍ତି ହ୍ୟାଣ୍ଡ ସବୁ ଥାଏ ତାର ମନିର ମନି ହ୍ୟାଣ୍ଡ କୁହନ୍ତି ନା ମନି ହ୍ୟାଣ୍ଡ ଅଛି ମ୍ୟାନ୍ ପାୱାର ହ୍ୟାଣ୍ଡ ଅଛି ତାର ତାର ଲୋକ ଚିହ୍ନା ପଇସା ଚିହ୍ନା ତାର କ୍ୟାଲିଭରିଟି ଅଛି ସେ ପକେଇ କିଛି ଗୋଟେ ପଦବୀ ପାଇଯାଉଛି ସେ ପଦରେ ବି ସ୍ଥିରତା ନାହିଁ କିନ୍ତୁ ଭୌତିକ ଦୁନିଆ ଆଧ୍ୟାତ୍ମିକ ଜଗତରେ ତ ଏଗୁଡ଼ା କିଛି ବିଲକୁଲ କିଛି ଚାଲିବନି ଏଥିରେ କେବଳ ଆମର ସ୍ଥିତି ସୁଦୃଢ଼ ରହିବ ଯେତେବେଳେ ଆମେ ସବୁବେଳେ ଦାସାନୁଦାସ ଭାବରେ ଭାବନାକୁ ଶୁଦ୍ଧ କରିକି ଆମେ ଚାଲିଥିବା ମୁଁ ଭଗବାନଙ୍କର ଭକ୍ତର ଦାସ ଗୁରୁଙ୍କର ଦାସ ବୈଷ୍ଣବ ଆଚାର୍ଯ୍ୟମାନଙ୍କର ଦାସ ସେଇଟା ସୁରକ୍ଷିତ ଅବସ୍ଥା ଆଉ ପଦବୀ ତାଠୁ ବଡ଼ ପଦବୀ ଆଉ କିଛି ଆମର ଆବଶ୍ୟକ ନାହିଁ ତାଠୁ କେହି ବଡ଼ ଆଉ ପଦବୀ କିଛି ଆବଶ୍ୟକ କରନ୍ତିନି ସେଥିପାଇଁ ଭଗବାନ କୃଷ୍ଣ ଜାଣିଛନ୍ତି କିନ୍ତୁ ବିଦ୍ୟାଧରଙ୍କୁ କହୁଛନ୍ତି ତୁମେ କୁହ ତୁମେ କିଏ ତୁମର କାହିଁକି ଏଭଳି ଅବସ୍ଥା ହେଇଛି ସର୍ପ ଉବାଚ ଅହମ୍ ବିଦ୍ୟାଧର କଶ୍ଚିତ୍ ସୁଦର୍ଶନ ଇତି ଶ୍ରୁତମ୍ ଶ୍ରିୟା ସ୍ୱରୂପ ସମ୍ପତ୍ୟା विमानेन चरन्ति सह अहम् विद्याधर कश्चित् सुदर्शन इति श्रुतः। मो सुदर्शन नामक विद्याधर थिली। विमानेन श्रेया स्वरूप संपत्त्या मोर कारण स्वर्ग लोकर तो धन सम्पत्तिर किछ अभाव नहीं। आमको जगत रोटे बहुत बड़ जिनस ए जगत रहुत बड़ जिनस धन समस्त अर्थटा को बहुत बड़ प्राधान्य दिखते कारण टा ना कि चलिया टा ना कौन हम कारण मनुष्य आवश्यकता एत बढ़ी जाइए तो जगत रर्थ बिना कि देखा एत बाड़ी शाग पत्र भलमंद अच्छी लोक मुझे देखी सब बालेश्वर सैड थी मुझे देखी रेलवे स्टेशन जो लोकटा रुहत से तीन टा पथर आणती तीन टा लेखा पथर से रेलवे स्टेशन तो से सीआरपी बाड़ब ए पुलिस बाड़ब सी सेपट रेलवे स्टेशन जो लाइन करे तीन टा पथर थोदे पथर थोदे गोटे हाँ बसईदे से आलु पकईदे से अर्ण आलु होगा अर्ण हो काठी कुटा भल मंद सन्ध्या बेले घंटाटे घंटाटे दि घंटा से बुले आस घंटाटे घंटाटे भी दरकार अध घंटे बुले आस रेलवे कर रे कौट के पड़ी काठी कुटा जल दे बास सी दि घंटे खाई दे मनुष्य जो भोजन ये तले कहीं रखुच ग्रंथा सब सब आ ग्रंथा तले रख दौ मनुष्य जो बचापाई गोटे बहुत किसी आवश्यक रही आवश्यक बर्तमान होगा बर्तमान कहले भी किसी तलु खसी पारे आवश्यकता थे बढ़ी जाए कमे हुए ना मनुष्य बचार मान जीवनशैली एमती ही जी बर्तमान आवश्यकता कमेटा बहुत कष्ट से कहीं मठ मंदिर को आगे भी आवश्यकता कमे कथा से एजिटेट हो आम किसी कंप्रोमाइज आम कुछ कर कारण सत भी एटा भी सत्य दोष भी देवन कारण से सब बढ़ी से आसु भजनटा अलग भजन है देहर चिंता जीवनशैली जिते सरल हम सेते तुमको तुम्हारे मनटा प्रसन्न रहा ना ये जो धनटा को बहुत बड़ प्राधान्य आम दवा सब सीटा परमार्थर एत गुरुत्व ना भगवान कृष्ण समर्पित है आमपाई जहाँ दरकार कृष्ण जे मूल भाव सी देदेवे श्रेया संपत्तिया ये जगतर तो धनटा बहुत बड़ जिन धन ना तो मुझे पचारे गोटे यहाँ मान बाहर दुनिया कौन कह भक्त मान मुंड पशी आम डोनेसन नदे आमको कई मंदिर पचार ना आम पचार किसी आवश्यक ना आम कौन दरकार अच्छे आम कौन स्पेशल भोग किसी गोटे मिलले कि प्रसाद स्पेशल प्रसाद मिलले से प्रसाद आ साधारण जेनेल प्रसाद ना कौन नहीं बर्तमान सम्मान आशा समस्त रही जगत अलग गोटे अलग दिगार बर्तमान गति कर धन जे आम सबकि चिंता करा उचित ना धनर आवश्यकता अच्छी भगवान भक्ति जदि मोर अल्प धन भगवान भक्ति हो जाए मोर अधिकार धन किसी आवश्यक ना मत संसार बचार अच्छे बचुचे भक्ति करने जब भक्ति मोर जीक मोर आवश्यक कौन रही अधिक आवश्यक अधिका संपत्ति क्या सुख दिए महाप्रभु ये सुख दौले से कृष्ण जो सब ऐश्वर्य को छाड़ी सन्यास होते से जो सुख पाते सी द्वारा राजा ही से सुख पा श्रेया संपत्ति आ स्वर्ग लोक जिते उच्च लोक जो संपत्ति सब रही स्वाभाविक कर्मभूमि तो नुहे ना से भोगभूमि सब से उन्मत्ता धनटा रही कौन हम कि धन रही दुईटा जिनस को बहुत धनर तो बहुत दोष रहा पंद्रह अनर्थ रहा ता प्रधान दोष रहा भक्त मान गोटे अन्न को अवमानना कर बुद्धि सब आसे क्या गोटे केयर कर धन रही समस्त गोटे छोट दृष्टि से देख कहते धन रही अवमानना आसे यहाँ जीव प्रति आ गए भगवान प्रति आ गए भगवान प्रति कौन हम ना धन रहा मात्रे तार भगवान निर्भरता रही जहाँ जी धनटा जिते कमेद तार मतलब अधिका धन रहा तार प्रभु निर्भरता रही सब से कौन कौन कह मोदी अच्छे तेनाली धनर जो गुण रहा ସେ ସ୍ତ୍ରୀ ମଦ ସୃଷ୍ଟି ହିଁ କରିବ। ଏମିତି ନାହିଁ ଯେ ଆମର ଧନ ଆବଶ୍ୟକ ନାହିଁ, କୃଷ୍ଣ ସେବା ପାଇଁ ଆବଶ୍ୟକ ଅଛି, ଯେତିକି ଆବଶ୍ୟକ କୃଷ୍ଣ ଦେବେ, ଆମେ ଚେଷ୍ଟା ଆମେ ଯେତିକି ସେବା କଥା କରିବା କଥା କରିବା, କିନ୍ତୁ ସମ୍ପତ୍ତି ରହିଲା ମାତ୍ରେ କୃଷ୍ଣଙ୍କ ଉପରେ ନିର୍ଭରତା ରହିବନି। ଆଉ ଜୀବକୁ ଉତ୍ପୀଡ଼ନ ଦେବା ବା ଗୋଟେ ହେୟ ଦୃଷ୍ଟିରେ ଦେଖିବା, ଘୃଣ୍ୟ ଦୃଷ୍ଟିରେ ଦେଖିବା, ଏଇଟା ସ୍ୱାଭାବିକ ଆସିବ, ସ୍ୱାଭାବିକ ଆସିବ। ସେଥିପାଇଁ ଧନୀ ସମାଜରେ ତୁମେ ଦେଖ ଯେମାନେ ଏ ଯେମିତି ବର୍ତ୍ତମାନ ଏଇ କରୋନା ହେଉଛି, ଭାରତର କେତେ ଲୋକ ମରିଯାଉଛନ୍ତି, ଧନୀମାନଙ୍କର ଏତେ ପ୍ରାଣଭୟ ସେ ପେପର ବାହାରିଥାଏ, ସେମାନେ ସବୁ ସ୍ପେଶାଲ ଫ୍ଲାଇଟ୍ରେ ପଳାଉଛନ୍ତି ବିଦେଶ, କାରଣ ତାଙ୍କ ବିଦେଶରେ ବି ଘର ଅଛି। ସେମାନେ ଲକ୍ଷ ଲକ୍ଷ ଲୋକ ଭାରତରେ କ'ଣ ଅବସ୍ଥା ହେଉଛନ୍ତି ସେ ଚିନ୍ତା କରିବେନି, କିଏ ମରୁଛନ୍ତି, ଚାଲ ଯିବା। ଧନୀମାନେ ବି ତାଙ୍କ ପାଇଁ ବି ସବୁ ସ୍ପେଶାଲ ବ୍ୟବସ୍ଥା, ଆଜି କାହିଁକି ଧନ ପାଇଁ ଏତେ କମ୍ପିଟିସନ ଚାଲିଛି, ସବୁବେଳେ ସ୍ପେଶାଲ ସୁଯୋଗ ଗୋଟେ ତାଙ୍କୁ ଗୋଟେ ସ୍ପେଶିଆଲ ଦିଆଯାଉଛି, ସ୍ୱତନ୍ତ୍ର ତାଙ୍କୁ ଗୋଟେ ସୁବିଧା ଦିଆଯାଉଛି। ସେଥିପାଇଁ ସମସ୍ତଙ୍କର ଇଚ୍ଛା ଯେ ମୁଁ ଧନ ପାଇଗଲେ ମୁଁ ବି ସ୍ୱତନ୍ତ୍ର, ଏଥିପାଇଁ ଗୋଟେ ପରମାର୍ଥ ହଉ ବା ଭୌତିକ ବିଚାର ହଉ, ସମସ୍ତଙ୍କ ଧନ ପାଇଁ ଗୋଟେ କାହିଁକି ଏତେ କମ୍ପିଟିସନ ଚାଲିଛି। ଯେମିତି ତୁମେ ଯିବ ଫ୍ଲାଇଟ୍ରେ ଯିବ, ଯେଉଁମାନଙ୍କର ବିଜନେସ୍ କ୍ଲାସ୍, ତୁମ ତୁମ ଆଗେ ଛଡ଼ା ଯିବ ନା, ଆଗେ ବିଜନେସ୍ କ୍ଲାସ୍ ଲୋକକୁ ଛଡ଼ା ହବ, ତୁମେ ପଛରେ ରହିବ, ବିଜନେସ୍ କ୍ଲାସ୍ ଆଗେ ପଳେଇଯିବ ସବୁ, ତାପରେ ଜେନେରାଲ କ୍ଲାସ୍ ଯିବ, ସେମାନେ ଯାଇକି ଆଗରେ ସବୁ ବସିବେ, ତାଙ୍କର ତାଙ୍କର ସ୍କ୍ରିନ୍ ଟଣା ହେଇଯିବ, ତାଙ୍କର ଅଲଗା, ତୁମେ ତାଙ୍କୁ ଡିଷ୍ଟର୍ବ କରିବନି, ତାଙ୍କୁ ସ୍ପେଶାଲ। ତେଣୁ ଜଣେ ଯେତେବେଳେ ପଇସା ଯିବ ସେ କ'ଣ କହିବ, ମୁଁ କାହିଁକି ସାଧାରଣ ଲୋକ ଗୁଡ଼ାଙ୍କ ସାଙ୍ଗରେ ବସିବି, ମୁଁ ଯିବି ବିଜନେସ୍ କ୍ଲାସ୍ରେ ବସିବି। ଯେହେତୁ ଭୌତିକ ସୁବିଧାଟା ଅଧିକା ମିଳୁଛି, ତେଣୁ ଧନପ୍ରାପ୍ତିର ଆଶାଟା ଲୋକର ଦିନକୁ ଦିନ ବଢ଼ିବାକୁ ଯାଉଛି, ସମସ୍ତଙ୍କର ଏଇ ଆଶା ବଢ଼ିଯାଉଛି। ଭଗବାନଙ୍କର ଭକ୍ତି ଅଲଗା ଜିନିଷ, ଧନୀ ଗରିବ ସହିତ କିଛି ସମ୍ପର୍କ ନାହିଁ। ଭଗବାନଙ୍କର ଭକ୍ତ ଧନୀ ନୁହେଁ କି ଗରିବ ନୁହେଁ, ତା ହୃଦୟରେ କେବଳ ପ୍ରେମଧନ ଅଛି, ଆଉ ଇଏ ଧନ ସହିତ ତାର କିଛି ସମ୍ପର୍କ ନାହିଁ। ନା ଅମ୍ବରୀଶ ମହାରାଜ, ନା ଆମର ଭରତ ମହାରାଜ, ଯେତେ ମହାରାଜ ମାନେ ସବୁ ଥିଲେ, ସବୁ ମହାରାଜ ଥିଲେ, ପ୍ରେମ ଧନରେ ମହାରାଜ ଥିଲେ, ଧନକୁ ସେମାନେ କେବେ ଚାହିଁନା। କିନ୍ତୁ ବିଦ୍ୟାଧର କହୁଛନ୍ତି, ମୁଁ ତ ବିଦ୍ୟାଧର ଥିଲି, ଅହମ୍ ବିଦ୍ୟାଧର କହୁଛି ସୁଦର୍ଶନ ନାମ ଇତି ଖ୍ୟାତ, ସୁଦର୍ଶନ ନାମରେ ମୋର ଇତି ଶ୍ରୁତ, ଶ୍ରିୟା ସମ୍ପତ୍ୟ ଶ୍ରିୟା ସ୍ୱରୂପ ସମ୍ପତ୍ୟା ବିମାନେନ ଚରଣ ଦିଶ। ମୁଁ ବିମାନରେ ପୁରା ଚାରିଦିଗ ଘୁରୁଥିଲି। ଇଏ ସତ କଥା, ପଇସା ହେଲା ମାନେ ଆଗେ ଉପରେ ଉଡ଼ିବାକୁ ଇଚ୍ଛା ହବ। ଆଉ ଓଡ଼ିଆରେ ଗୋଟେ କୁହନ୍ତିନି, ଏ ଉଡ଼ୁଛି ତା ମନଟା ଉଡ଼ୁଛି, ମନ ଉଡ଼ୁ କୁହନ୍ତିନି, ଓଡ଼ିଶା ତା ମନଟା ଭାରି ଉଡ଼ୁଛି, କାହିଁକି ପଇସା ହେଲା ମାନେ ଖାଲି ଉପରେ ଉଡ଼ିବାକୁ ଇଚ୍ଛା ହବ। ଯେମିତି ଦେଖ ସମ୍ପତ୍ତି ପଇସା ହେଇଯିବ, ସେ ଖାଲି ଫ୍ଲାଇଟ୍ ଖୋଜିବ, କାରଣ ସେ ଆଉ ଚାହିଁବନି ମୁଁ ଜେନେରାଲରେ ଯିବି, ଏମିତି ଯେ ଇମ୍ପୋର୍ଟାଣ୍ଟ କିଛି ଥାଉ ନଥାଉ, ସବୁବେଳେ ଗୋଟେ ଇଚ୍ଛା ହବ ଉପରେ ଶୀଘ୍ର ଯିବା, କାରଣ ମନଟା ଗୋଟେ ଏମିତିକା ଜଡ଼ ଜିନିଷ, ଆତ୍ମାର ଯେମିତିରେ କୌଣସି କଲ୍ୟାଣ ନାହିଁ, ସେ କେବଳ ଏକ୍ସଟେଣ୍ଡ କରିକି ଆତ୍ମାର ଏଥିରେ କିଛି କଲେ, ଜଡ଼ ଜଗତର ଯେତେ ସୁନ୍ଦର କାର୍ଯ୍ୟ କଲେ ଆତ୍ମାର କିଛି କଲ୍ୟାଣ ନାହିଁ, କିନ୍ତୁ ମନ ଖାଲି ଏକ୍ସଟେଣ୍ଡ କରିକି ବଢ଼େଇ ବଢ଼ିକା ଭୌତିକ ଆସକ୍ତି ଗୁଡ଼ା ଚାଲିଛି, ଭଲ ଖାଇବା, ଭଲ ପିନ୍ଧିବା, ଭଲ ବୁଲିବା, ସମ୍ମାନ, ଇଏ ସବୁ ଜିନିଷ ବଢ଼େଇ ଦେଉଛି, ଯଦ୍ୱାରା ଆତ୍ମା ଯେତେ ପ୍ରକାର ଚେଷ୍ଟା କଲେ ବି ସେ ଭକ୍ତି ପଥକୁ ହେଲେ ବି ଆତ୍ମା ଛାଡ଼ିପାରୁନି, ଏ ଶରୀର ଆସକ୍ତି ନା କାହିଁ ଛାଡ଼ିବ, ମନ ତ ତାକୁ ବଢ଼ି ବଢ଼ିକା ନେଇ ଚାଲୁଛି। ଆତ୍ମା ଚାହୁଁଛି କିଛି, ଯେମିତି ଆମେମାନେ ଭକ୍ତି ପଥକୁ ଆସିଛେ, ଆମେ ଚାହୁଁଛେ ଭଜନ କରିବା, ଚାହୁଁଛେ ମୁଁ ଶୁଦ୍ଧ ଭକ୍ତି କରିବି, ଆତ୍ମା ଯେତେବେଳେ ଚାହୁଁଛି ମନ ତାକୁ କୋପରେଟ୍ କରିବନି, ମନ ତାକୁ ଏକ୍ସଟେଣ୍ଡ କରିଦେଉଛି ସବୁ ଜିନିଷ, ଖାଇବା ପିଇବା ଶୋଇବା ଭଲ ଜିନିଷ ଏସବୁ ଯେତେ ପ୍ରକାର ଜିନିଷ ସବୁ ଏକ୍ସଟେଣ୍ଡ କରିକି ପଳାଉଛି, ମନ କେବେ ଛାଡ଼ିବନି, ମନ କେବେ ଛାଡ଼ିବନି ଯେ ଆତ୍ମା ମୋର ସାଥୀ ଛାଡ଼ି ଦେଇକି ସେ ଯାଉ ଭଗବାନ କୃଷ୍ଣଙ୍କର ସେବା କରୁ, କେବେ ବି ଚାହିଁବ। ସେଥିପାଇଁ ଜୀବ ସବୁବେଳେ ଭକ୍ତି କଲେ ବି ସେ ଦୁର୍ବଳ ହେଇକି ରହିଛି, ମନର କବଳରେ ଆମେ ରହିଯାଉଛେ ନା, ସେଥିପାଇଁ ସେ ପଞ୍ଚମ ସ୍କନ୍ଧ ଭାଗବତ ଲେଖିଲେ, ସାଧୁ ଗରୁଡ଼ ଚରଣ ଉପାସନ ଆଶ୍ରମ ଜହି ବେଲିକମ, ଯଦି ତୁମେ ମାରିବା ପାଇଁ ମନକୁ ଚାହୁଁଛ, ସାଧୁ ଗୁରୁ ଚରଣ ଉପାସନା ହଉଛି ଗୋଟେ ଅସ୍ତ୍ର, ଭଗବାନ ଏ ସରି ଭରତ ମହାରାଜ ରାଜା ରଘୁଗଣଙ୍କୁ କହୁଛନ୍ତି, ତୁମେ ଆଉ କବାଟ ପାରିବନି, ଯଦି ଭଜନଟା ଜୀବ ଏମିତି କରିଦିଅନ୍ତା ତାହେଲେ ସାଧୁଗୁରୁଙ୍କର ମହିମାଟା ଶାସ୍ତ୍ରରେ ଏତେ ନଥାନ୍ତା, ବୈଷ୍ଣବମାନେ ଏତେ ବୈଷ୍ଣବ ଭଜନ ଲେଖିନଥାନ୍ତେ, ବୈଷ୍ଣବ ଗୁରୁଙ୍କର ମହିମା ଲେଖିନଥାନ୍ତେ, ଭାଗବତରେ କେବେ ଶାସ୍ତ୍ରର ସାଧୁଙ୍କର ଭକ୍ତର ଗୁଣ ଏତେ କୀର୍ତ୍ତିତ ହେଇନଥାନ୍ତା, ଜୀବ କେବେ ବି ଭଜନ କରିପାରିବେନି, କାରଣ ଜୀବ ସବୁବେଳେ ମନେ ରଖିବାକୁ ପଡ଼ିବ ସେ ତଟସ୍ଥ ଶକ୍ତିରେ ଅଛି, ଆ ତଟସ୍ଥ ଶକ୍ତି ଭିତରେ ତାର ପରସେଣ୍ଟେଜ 90% ଅଛି ମାୟା ଶକ୍ତିରେ। ସେ ଆତ୍ମା କିନ୍ତୁ ପୂର୍ଣ୍ଣ ମାୟା ଶକ୍ତିର ଅଧୀନରେ ରହିଛି। ସେ ଭଜନ କେବେ ବି କରିପାରିବେନି। ସେ ଯାହା କହନ୍ତି ବହୁ ଚେଷ୍ଟାରେ ବହୁତ ଉପରକୁ ଉଠିଥିଲେ ଗୋଟେ କ୍ଷଣରେ ତଳକୁ ପଡ଼ିଯିବ ସବୁବେଳେ। ସେଥିପାଇଁ ସାଧୁଗୁରୁଙ୍କର ମହିମା, ଯେଉଁମାନେ ଜଗତକୁ ଧରିକି ଆସିଛନ୍ତି ଅନ୍ତରଙ୍ଗା ଶକ୍ତି, ତାଙ୍କର ଦାସ ଦାସ ଅଭିମାନ, ତାଙ୍କର ଆନୁଗତ୍ୟକୁ ସ୍ୱୀକାର କରିବା, ତାଙ୍କ ପାଖରେ ପ୍ରାର୍ଥନା କରିବା, ଏଇଟା ହେଉଛି ଗୋଟେ ସୁରକ୍ଷିତ ଜୀବନ। ଯୁକ୍ତି ଦ୍ୱାରା ବୁଝି ହେବନି, ଜ୍ଞାନ ଦ୍ୱାରା ବୁଝି ହେବନି, କ'ଣ ଯିଏ ଆନୁଗତ୍ୟ ରହିବ, ଯିଏ ଆନୁଗତ୍ୟ ସ୍ୱୀକାର କରିବ ସେ କେବଳ ବୁଝିପାରିବ। ମନ ଅଲଗା କେଉଁଥିରେ ସଂଯମ ହେବନି। ତୁମେ ଚେଷ୍ଟା କର, ଦେଖ ଯେପର୍ଯ୍ୟନ୍ତ ତୁମେ ଗୁରୁ କୈନ୍ଦ୍ରିକ ଜୀବନ, ସାଧୁ କୈନ୍ଦ୍ରିକ ଜୀବନ ତୁମେ ଯାପନ କରିପାରୁନ, ତୁମ ମନ କେବେ ସଂଯମ ହେବନି। କାରଣ ସବୁ ଗୁରୁଦେବଟା କହିଛନ୍ତି, ପ୍ରଭୁପାଦଟା କହିଛନ୍ତି, ମୋର ଏଇଟା ସେବା। ସବୁ ଗୁରୁ ପ୍ରଭୁ ସାଧୁଙ୍କର ଦର୍ଶନ, ସାଧୁଙ୍କର ଉପସ୍ଥିତି, ସବୁ ଜିନିଷଟା ଗୁରୁଙ୍କ ସହିତ ଯୋଡ଼ିବାକୁ ପଡ଼ିବ, ସାଧୁଙ୍କ ଆଚାର୍ଯ୍ୟଙ୍କ ସହିତ ଯୋଡ଼ିବାକୁ ପଡ଼ିବ। ସେଇଟା ହିଁ କେବଳ ହେଉଛି ଗୋଟେ ମନର, କାରଣ ଭଗବାନ ଆନୁଗତ୍ୟଟା ଭଲ ପାଆନ୍ତି ନା। ଜୀବ ତ ସ୍ୱତନ୍ତ୍ର ଭାବରେ ଭକ୍ତି ପ୍ରାପ୍ତ ହେଇପାରିବେନି, ଅନ୍ତରଙ୍ଗ ଶକ୍ତିରେ ପ୍ରବେଶ କରିପାରିବେନି। ସିଏ ତା ପାଖକୁ ସେଇଟା ଡିସେଣ୍ଡ ହବ, କ'ଣ ଅବତରଣ ହବ, କୋଉଟା ଅନ୍ତରଙ୍ଗ ଶକ୍ତିରେ ଆସିବ। ଆଉ ସେ କେମିତି ଆସିବ ନା, ଅନ୍ତରଙ୍ଗ ଶକ୍ତିର ସ୍ୱରୂପ ହେଲା ଆନୁଗତ୍ୟରେ ହିଁ ଆସିବ। ଏଇଟା ରାଧାରାଣୀଙ୍କ ପାଖରେ ରହିଛି, ଆଉ ଲଳିତା ବିଶାଖା ଯେଉଁମାନଙ୍କ ଯେଉଁମାନେ ଏଠୁ ଯିବେ ସେ ସବୁ ଆନୁଗତ୍ୟ ରହିବେ ନା। ଆଉ ଭଗବାନ ପାଖକୁ ପଶିଗଲା ପରେ ବି ସେଠି ଇଣ୍ଡିପେଣ୍ଡେଣ୍ଟ ନାହିଁ, ଆମେ ଏଠି ଗୋଟେ ଇଣ୍ଡିପେଣ୍ଡେଣ୍ଟରେ କ'ଣ ପାଇବା, ସେଠି ସ୍ୱତନ୍ତ୍ରତା ନାହିଁ, ସେଠି ଆନୁଗତ୍ୟତା ଅଛି ନା। ଆଉ ଆନୁଗତ୍ୟ ବିନା ସେଠି କୃଷ୍ଣ କିଛି ଗ୍ରହଣ କରନ୍ତି, ଆଉ ସବୁ ଆନୁଗତ୍ୟ ଯାଇକି ପୁଣି ରାଧାରାଣୀଙ୍କ ପାଖରେ ପହଞ୍ଚିବେ। ସବୁ ସମସ୍ତେ ରାଧାରାଣୀଙ୍କର ଆନୁଗତ୍ୟ ରହୁଛି। ସେ ଆନୁଗତ୍ୟଟା ହେଉଛି ଇଏ ପରମ୍ପରାଟା କିଛି ନୁହେଁ, ଆମେ ଯେଉଁ କହୁଛେ ଏବଂ ପରମ୍ପରା, ଏ ଯେଉଁ ପରମ୍ପରାଟା କ'ଣ, ଆନୁଗତ୍ୟର ପରମ୍ପରା। ପରମ୍ପରା ଜଣେ ଯୋଡ଼ି ହେବ କେମିତି ଗୋଟେ ଜଣେ ଭକ୍ତ, ଆମେ କ'ଣ ଖାଲି ଦୀକ୍ଷା ନେଇଗଲେ ପରମ୍ପରା ଯୋଡ଼ି ହେଇଗଲେ? ଆମର ଯଦି ଆନୁଗତ୍ୟ ନାହିଁ ଗୁରୁଙ୍କ ପ୍ରତି, ଆଚାର୍ଯ୍ୟଙ୍କ ପ୍ରତି, ଜଣେ ଇସ୍କନରୁ ତାର ପ୍ରଭୁପାଦଙ୍କ ପ୍ରତି ଆନୁଗତ୍ୟ ନାହିଁ, ସେ ଶାସ୍ତ୍ର ବହୁତ ପଢ଼ୁଛି, ବହୁତ କିଛି ବହୁତ ସାଧୁଙ୍କର କଥା ଶୁଣୁଛି, ବହୁତ ସାଧୁଙ୍କୁ ସମ୍ମାନ ଦେଉଛି, କିନ୍ତୁ ସେ ପ୍ରଭୁପାଦଙ୍କ ପ୍ରତି ଆନୁଗତ୍ୟ ନାହିଁ, ନା କେବେ ବି ହେବନି ତାର ଭକ୍ତି, କେବେ ବି ତାର ଭକ୍ତି ହେବନି। କୃତଜ୍ଞତା ଆଚାର୍ଯ୍ୟମାନଙ୍କର ସ୍ୱରୂପ ତୁମର ଉପଲବ୍ଧି ହେଉନି ନା। ଶାସ୍ତ୍ର କ'ଣ, ସ୍ୱରୂପ ଶକ୍ତି ଆଚାର୍ଯ୍ୟମାନେ ଅବତରଣ କରାଇଛନ୍ତି, ଆଚାର୍ଯ୍ୟଙ୍କ ବିନା ତୁମର ଯାହା କିଛି ଜ୍ଞାନ ବୁଦ୍ଧି ବଳ ସବୁ ରହିଛି, ସେଇଟା ସବୁ ବନ୍ଧ୍ୟା, କିଛି ଫଳବତୀ ହେବନି। ଚେଷ୍ଟା କର ତୁମେ, ଦେଖ ଇଏ ଆମର ଜୀବନ ହେଉଛି ସେଇଟା ଆନୁଗତ୍ୟଟା, ଆନୁଗତ୍ୟ ବିନା କିଛି ହେବ ହିଁ ନା। ଆଉ ସେ ଆନୁଗତ୍ୟକୁ ମାନେ ଅହଙ୍କାରର, ଅହଙ୍କାର ହେଉଛି ଆନୁଗତ୍ୟର ବିପରୀତ। ଅହଙ୍କାର ଥିଲା ପର୍ଯ୍ୟନ୍ତ ତୁମେ ଆନୁଗତ୍ୟ ଗୋଟେ ସ୍ୱୀକାର କରିପାରିବନି, କାରଣ ଅହଙ୍କାର ଥିଲା ମାତ୍ର ଅହଙ୍କାର ତମ ଗୁଣକୁ ପ୍ରେରଣ କରି, ରଜଗୁଣକୁ ପ୍ରେରଣ କରି ମନକୁ ସବୁବେଳେ କ୍ଷୋଭିତ କରେ, ମାନେ ଏଇଟା ଠିକ୍ ନୁହେଁ, ଏଇଟା ଭୁଲ, ଏଇଟା କରିବା ଉଚିତ। ସେ କେତେ ସୁନ୍ଦର ଜିନିଷ ହେଲେ ବି ଆନୁଗତ୍ୟ ସ୍ୱୀକାର କରିପାରିବନି। ଆମର ପରମ୍ପରା ଶିକ୍ଷାଟା ବଡ଼ ସୂକ୍ଷ୍ମ, କାରଣ ଏଇଟା ହେଉଛି ଗୋଟେ ରିଆଲାଇଜେସନ୍ ପ୍ରୋସେସ୍। ଏଇଟା ଗୋଟେ କିଛି ନାହିଁ ଯେ ଆମର ଯେମିତି ସ୍କୁଲ ସ୍କୁଲ କଲେଜ ତୁମେ ପଢୁଛ ତାର ଗୋଟେ ଫର୍ମୁଲା ଅଛି, ଗୋଟେ ବହି ଅଛି, ଆମେ ସବୁ ଆମେ ପଢୁଥିଲୁ, ସବୁ ଯେଉଁ ବିଏସ୍ସିରେ ପଢୁଥିଲୁ, ଆଇଏସ୍ସିରେ ପଢୁଥିଲୁ, ଯେତେବେଳେ ପଢୁଥିଲୁ ସବୁ ଆମର ଅନର୍ସ ଥିଲା, ସେ ଥାର୍ଡ଼ ଇୟର ପିଲାର ଅନର୍ସ ଖାତା ଆମେ ନେଇଆସିଲୁ, ତାକୁ ଗୋଟେ ପଢ଼ିଦେଲୁ, ଆମେ ଜାଣିଛୁ ଏଇ କୋଶ୍ଚିନ୍ ପଢୁଛୁ, ତାଙ୍କ ଫର୍ମାଟା ଏହା ପଢୁଛି, ସେ କୋର୍ସ ଭିତରେ ତୁମର କିଛି ପଢିବ, ତୁମେ ତୁମର ସେଗୁଡ଼ା ପ୍ରାକ୍ଟିସ୍ କରିଦେଲ, ସେ ସାଇନ୍ସ ଫାଇନ୍ସ ସେଗୁଡ଼ା ପଢିପାରିଦେଲ, ବାସ୍ ପରୀକ୍ଷା ଲାଗିଦେଲ, ପଳେଇ ପାସ୍ କରିଗଲ। ସେଥିରେ ଏକ୍ସପିରିଏନ୍ସର କିଛି ଆବଶ୍ୟକ ହିଁ ନାହିଁ, କାରଣ ତାର ଫର୍ମୁଲାଟା ଗୋଟେ, ସେ ଫର୍ମୁଲାରେ ତୁମେ ଚାଲିବ। ଯଦି ମେଟେରିଆଲ ଜିନିଷରେ ଫର୍ମୁଲାଟା ଗୋଟେ ରହିଛି, ତା ସ୍ପିରିଚୁଆଲ ଜିନିଷ ଫର୍ମୁଲାଟା ହଜାରଟା କେମିତି ରହିବ? ସେଠି ଏ ପ୍ଲସ୍ ବିର ହୋଲ୍ ସ୍କୋୟାର ଯେଉଁ ଫର୍ମୁଲାଟା ତୁମେ ପକେଇବ ସେଇଟା ଗୋଟିଏ, ଏ ସ୍କୋୟାର ବି ସ୍କୋୟାର ଟୁ ଏ ବି, ୱାନ୍ ପ୍ଲସ୍ ୱାନ୍ ସ୍କୋୟାର ବାହାର କଲେ ବି ସେୟା, ଯେତେ ସ୍କୋୟାର ବାହାର କରିବ ତା ଫର୍ମୁଲାଟା ଗୋଟେ, ତା ସ୍ପିରିଚୁଆଲ ଫର୍ମୁଲାଟା ସେମିତି ଗୋଟେ ନା। ଭଗବାନଙ୍କର ଭକ୍ତି ପାଇବାକୁ ହେଲେ ଆନୁଗତ୍ୟଟା ଆବଶ୍ୟକ ଅଛି। ଆଉ ସେ ଆନୁଗତ୍ୟଟା, ଆନୁଗତ୍ୟର ଗଭୀରତାଟା କେତେ ସେଟା କୃଷ୍ଣଙ୍କୁ ଜଣା। ଆମେ କେତେ ଗୁରୁଙ୍କୁ ଭଲ ପାଉଛେ, ଆଚାର୍ଯ୍ୟଙ୍କୁ ଭଲ ପାଉଛେ, ଜଣେ ସାଧୁଙ୍କୁ କେଉଁ ଦୃଷ୍ଟିରେ ଦେଖୁଛେ ସେଟା ତାଙ୍କୁ ଜଣା ନା। ଆଉ ଲୋକ ଆମକୁ କ'ଣ କହିବେ, କିଏ ଆମକୁ କ'ଣ କହିଦେବ, ତାଙ୍କ ସହିତ ଆମର କ'ଣ ସମ୍ପର୍କ ରହିଛି, ତାଙ୍କ ସହିତ କିଛି ନାହିଁ, ଲୋକ ମତରେ ଏସବୁ କିଛି ଜାଣିବେ ନା। ଏଇଟା ଗୋଟେ ରିଆଲାଇଜିଂ ଯାକ ଯେ କ'ଣ, ଏଇଟା ସ୍ୱାନୁଭବର ଏଇଟା ପଥ, ସ୍ୱାନୁଭବରେ ସବୁ ପରିପୁଷ୍ଟ ହୁଏ, ନିଜର ଶରଣାଙ୍ଗତି ନିଜର ଆଚାର୍ଯ୍ୟମାନଙ୍କ ପ୍ରତି ଯାହାକୁ ସତୀତ୍ୱ ଭାବନା ତାହେଲେ ଆମର ଆସିବ ସେତେବେଳେ ଏସବୁ ପରିପୁଷ୍ଟ ହବ। କାହିଁକି ଆମ ଅନ୍ତରଙ୍ଗା ଶକ୍ତିର ଜିନିଷ ଗୁଡ଼ାକ ନା କ'ଣ ଆମେ ବୁଝିବା କିଛି ନାହିଁ। ଆମେ ଖାଲି ପଢ଼ିକି ଘୋଷିକି ଆମେ କହିଦେଲେ ଯେ କିଛି ଗୋଟେ ଆମର ଏଥିରେ ଅବଶ୍ୟ ଏତିକି ଲାଭ ହବ ଯେ କିଛି ନହେଲେ ଭଗବାନ ଶବ୍ଦଗୁଡ଼ିକ ଉଚ୍ଚାରଣ କରୁଛେ, ଭଗବାନଙ୍କ ସମୟଟା ଭଗବାନଙ୍କର କଥାରେ ଯାଉଛି। କିନ୍ତୁ ସବୁବେଳେ ମନେ ରଖିବାକୁ ପଡ଼ିବ ଯେ ପ୍ରେମ ପ୍ରାପ୍ତି ପାଇଁ ବା ପୂର୍ଣ୍ଣ ଫୁଲ୍ ରିଆଲାଇଜେସନ୍ ଆମେ ପ୍ରୂପ ଯାହା କୁହନ୍ତି ସେଥିପାଇଁ ଆମକୁ ଆଚାର୍ଯ୍ୟ ଆନୁଗତ୍ୟର ପୂର୍ଣ୍ଣ ଆବଶ୍ୟକତା ରହିଛି, ନହେଲେ କିଛି ଜିନିଷ ରିଭିଲିଂ ହବନି। କାରଣ ସ୍ୱରୂପ ଧର୍ମ ଯୋଗୁଁ ସ୍ୱରୂପ ଶକ୍ତିର ବୃତ୍ତି ରହିଲା ପରମ୍ପରା ଦେଇକି ଆସୁଛନ୍ତି। ସେଟା କ'ଣ ଗୋଟେ ଗଲା ଆରୋହ ପନ୍ଥା, ଗୋଟେ ରହିଲା ଅବରୋହ ପନ୍ଥା। ଆମର ଅବରୋହ ପନ୍ଥା ବା ଡିସେଣ୍ଡିଂ ପ୍ରୋସେସ୍, ଆସେଣ୍ଡିଂ ଅର୍ଡ଼ର ଆମର ଡିସେଣ୍ଡିଂ ଅର୍ଡ଼ର ଅବରୋହ ହୋଇକି ଆସୁଛନ୍ତି। ଆସିଲେ କେମିତି ଆସୁଛନ୍ତି ଆନୁଗତ୍ୟରେ। ଶିଷ୍ୟ କେବଳ ନାମଧାରୀ ହେଲେ ହବନି, ଶିଷ୍ୟର ଗୁରୁବାନୁଗତ୍ୟ ରହିଲେ ଗୁରୁଙ୍କର ଗୁରୁ ପ୍ରସନ୍ନତା ହେଇକି ଶିଷ୍ୟର ଯୋଗ୍ୟତା ହିସାବରେ ଯାହା ଦେଲେ ସେ ତାର ରିଆଲାଇଜେସନ ଆସିବ। ଏଭଳି ଆମର ପରମ୍ପରା ଆସିଛନ୍ତି। ଏଠି ସ୍ୱତନ୍ତ୍ର ସାଧନାର କିଛି କ'ଣ ସ୍ୱତନ୍ତ୍ର ସାଧନାର କିଛି ଏଠି କାର୍ଯ୍ୟ ନାହିଁ, ସବୁ ଆନୁଗତ୍ୟ। ସେଥିପାଇଁ ଆମର ଆନୁଗତ୍ୟ ଅଛି ବୋଲି ସବୁଥିରେ ଦେଖ ଗୁରୁ ମନ୍ତ୍ର ଜପ କରିବା ଗୁରୁଙ୍କର ପ୍ରଣାମ, ଅର୍ଚ୍ଚନ କରିବା ଗୁରୁଙ୍କର ପ୍ରଣାମ, ଭାଗବତ ପଢ଼ିବା ଗୁରୁଙ୍କର ପ୍ରଣାମ, କୀର୍ତ୍ତନ କରିବା ଗୁରୁଙ୍କର ପ୍ରଣାମ। କାରଣ ଭଗବାନ ଏଥିରେ ଖୁସି ହେବେନି, ତାଙ୍କୁ ଛାଡ଼ିଦେଲେ ଖୁସି ହେବେନି। କାହିଁକି ନା ଏଇଟା ତାଙ୍କର ସ୍ୱରୂପ, ତାଙ୍କର ଏଇଟା ସ୍ୱଭାବ, ତାଙ୍କର ସ୍ୱଭାବ ସେଇଟା। ସେଥିପାଇଁ ତାଙ୍କ ନାମ ଗୁଡ଼ାକ ଭକ୍ତ ସାଙ୍ଗରେ ଧରିଛନ୍ତି, ଯଶୋଦାନନ୍ଦନ, ରାଧିକା ରମଣ, ରାଧା ରମଣ, ରାଧା, ସବୁବେଳେ ଭକ୍ତ ସାଙ୍ଗରେ ଧରିଛନ୍ତି। ଏଇଟା ନହେଲେ ତ ତାଙ୍କର ସ୍ୱଭାବ ସେଇଟା, ସେଥିରେ ସେ ପ୍ରୀତ ହୁଅନ୍ତି। ଆତ୍ମା ଆତ୍ମାଙ୍କୁ ଯେତେ ଚାହୁଁଛି ବି ମନ ତାକୁ କେତେବେଳେ ହେଲେ ସହଜ କରୁନି। ସେଇ ମନ କଥାରେ କହୁଥିଲେ ସାଧୁ ଗୁରୁଚରଣ ଉପାସନାସ୍ତ୍ର, ସେଇଟା ନହେଲେ ମନକୁ ତୁମେ, କାରଣ ମନ ତ କେବେ ଚାହିଁବନି। କେବଳ ଯେ ଧନ ଦ୍ୱାରା କାହାକୁ ଅଟକେଇକି ରଖୁଛି ମନ ତାହା ନୁହେଁ, କାହାକୁ ଯେତେ ପ୍ରକାର ସଂସାର ଜିନିଷ ରହିଛି କାହାକୁ କାହା ଦ୍ୱାରା, କାହାକୁ ନାରୀ ଦ୍ୱାରା ଅଟକେଇ ରଖିଦେବ ତାକୁ ଛାଡ଼ିବନି। ତାର ସବୁ ସବୁ ଭଲ ଲାଗିଥିବ, ତାର ଗୋଟେ ଆସକ୍ତି ରହିଯାଉଥିବ ନାରୀ ପ୍ରତି, କାହାକୁ ଧନ ପ୍ରତି, କାହାକୁ ପରିବାର ପ୍ରତି, ଗୋଟେ ଯିବୁ କେତେବେଳେ ଭକ୍ତି ପଥକୁ ଆତ୍ମା କେତେବେଳେ ଛାଡ଼ିବନି, ସେ କୁଆଡ଼େ ହେଲେ ଗୋଟେ ଲଟକେଇ ରଖିଦେବ। ଏଇ ଦେଖିଛ ନା ମାଛ କ'ଣ ହେଟା କୁହନ୍ତି ବଂଶୀ କଣ୍ଟା, ଭାବିଲେ ପକେଇଛ ବଂଶୀ କଣ୍ଟା, ବଂଶୀ କଣ୍ଟା ଦେଖିଛ ନା ନାହିଁ, ଆଉ ତା କର ଗୋଟେ କ'ଣ ଥାଏ, ତାର ତାର ଗାଲି ଅଛି, ସେଥିପାଇଁ ସିଏ ଲଗେଇକି ଏମିତି ଏମିତି କରୁଥିବେ, ସେ ଯେଉଁ କ'ଣ ହେଟା ଜିଆ ଲଗେଇଦେବେ, ନହେଲେ କ'ଣ ଅଟା ଅଟା କ'ଣ ଗୋଟେ ସବୁ ଖାଇବାକୁ ଦିଅନ୍ତି, ଏମିତି 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 ହଲେଇବେ। ହଲେ ସେଇଟା କ'ଣ, ସିଏ ଭାବିବ ଏଇଟା ଗୋଟେ କୀଟଟେ ବା କ'ଣଟେ, ସେ ଖାଇବ, ଖାଇଲା ପରେ ତ କ'ଣ କରନ୍ତି, ତ ଟାଣୁଥିବେ, ଏ ଟାଣିଦେବେ, ଟାଣିଦେଲା ମାନେ କ'ଣ ସେ ଗାଲିଟା ଲାଗିଯିବ, ଥୋପ ତାକୁ କୁହନ୍ତି, ଥୋପ ଥୋପ ପକାନ୍ତି, ଥୋପ ପକାଉଛି ସିଏ ମାୟା, ସେଭଳିଆ ଥୋପ ପକାଉଛି ନା ମନ ଦ୍ୱାରା, ଆଉ ଥୋପ ଦିଆହେଉଛି ଆଉ ଗିଳିବାକୁ ଯିବ କୁଆଡ଼େ, ସେ ଥୋପଟା ପକେଇଲା ମାନେ କ'ଣ ମାଛ ସେଠି ଥିଲା ମାନେ ଗିଳିବ ହିଁ ଗିଳିବ। ତୁମେ ଚତୁର ମାଛ ନୁହେଁ, ଭାବିଲ ଚତୁର ମାଛ କ'ଣ ଜାଣିଛ ନା ନାହିଁ, ଯେ ଥରେ ଖସି ଯାଇଛି ସେ କେବେ ପଡ଼ିବନି, ସେ କ'ଣ କରିବ, ସେ ଆସି କରୁ 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 ଖାଇବ ଟିକେ ଟିକେ, ସେ ଜାଣିଛ ଟୋଟାଲି ଗିଳିବନି। ଆଉ ସେଠି ସେ ଯେଉଁ କ'ଣ ପକାନ୍ତି ସେଟା ଯେଉଁ ଛଡ଼ ପକାନ୍ତି, ସେମାନେ ପଳେଇବେ, ବଂଶୀ ଛଡ଼ ଯିବ, ସେ ପଳେଇବେ, ସେଠି ଆଉ ରହିବେନି, କାହିଁକି ଏ ଚତୁରା ମାଛ ପଳେଇ ଆସୁଛି, ସେ ପଳେଇ ଆଉ ଗୋଟେ ଜାଗାରେ ପକେଇବ, ସେ ଥରେ ତା ଗାଲିରେ ବାଜିଛି ସେ କେବେ ବି ଗିଳିବନି, ଆଉ ନୂଆ ମାଛ ସେ ଆସିବ ଟକିଣି ଗିଳିଦେବ। ଏ ଚତୁର ମାଛ କିଏ ଅଛି, କେହି ନାହିଁ, କେହି ନାହିଁ ଯେ ସେ ଥୋପକୁ ବିଷୟକୁ ଭୋଗ କରିବ ମାୟାର ପକଟରେ ରହିବନି, ସେମିତିକା ଜଗତର କେହି ନାହିଁ। ଏତିକି ହେଲା ଡିଫରେନ୍ସ। ଆମେ ଭୋଜନ କରୁଛେ, ଆମେ ରହିଛେ, ଆଚାର୍ଯ୍ୟ ବି ସଂସାର ରହିଛନ୍ତି, ଆମେ ଯାହା କରୁଛେ ସେମାନେ ବି ସେୟା କରୁଛନ୍ତି, କିନ୍ତୁ ବିଷୟ ଭୋଗିଲେ ବି ସେମାନେ ତାଙ୍କୁ ଗାଲ ଏ ଯେଉଁ କ'ଣ କହୁଛି ସେଟା ଏ ଯେଉଁ ବଂଶୀ କଣ୍ଟାର ଯେଉଁ ତାର ଗାଲି ଅଛି ତାଙ୍କୁ ତାଙ୍କୁ ଲାଗିବନି, ସେ ଜାଣିଛନ୍ତି ତାଙ୍କର ତ ଭକ୍ତି ଶକ୍ତି ରହିଛି, ସେ କାହିଁକି ସେଟା ଗିଳିବାକୁ କାହିଁକି ଯିବ, ଆଉ ଆମେ କ'ଣ ଥୋପ ଦେଖିଲା ମାନେ ଗିଳେ, ତେଣୁ ମାୟା ଥୋପ କ'ଣ ଗୋଟିଏ ଜିନିଷ ଦ୍ୱାରା ପକାଉଛି, କାହାକୁ କାହା କୌଣସି ଯିବୁ କାହାକୁ ଛାଡ଼ିବୁନି ମାୟା। ସେଥିପାଇଁ ଗୁରୁଦେବ କୁହନ୍ତି ମାୟା କେବେ ତୁମକୁ ନିଷ୍କପଟ ହେବାକୁ ଦେବନି, ଏତେ ଶୀଘ୍ର ସେ କେବେ ବି ଦେବନି, ଥୋପ ପକେଇ ରଖିଛି ଆଉ କାହାକୁ, ବାପା ମା ତୁମ ବାପା ମା ଏମିତି ଅସୁବିଧାରେ ଅଛନ୍ତି ତାଙ୍କର, କିରେ ତୁ ଆତ୍ମାଟା ତୋର କ'ଣ, ତୋର କି ଅସୁବିଧା, ତୁ ଭାସିଯିବୁ, ତୁ ଭକ୍ତିପଥକୁ ଆସିକି ଦେଖ ଥୋପ ପକେଇଦେଲା, ମୋ ବାପା ମା ଏମିତି ଅସୁବିଧାରେ ଅଛନ୍ତି, ତାଙ୍କର ତାଙ୍କୁ ସାହାଯ୍ୟ କରିବା ଦରକାର, ବା ପଡ଼ିଲା ଗିଳିଲା, ସେ ଗିଳିଦେଲା ସେ ଥୋପ, ବାପା ଅଟକି ରହିଲୁ ଆଉ, ସେଇ ବାପା ମା, ବାପା ମା ଆଉ କୃଷ୍ଣ କ'ଣ, ହରେ କୃଷ୍ଣ ଯାହା କର, ସେ ପିତାମାତା ରହିଲା ତ ଥୋପ ଗିଳିଲୁ ଆଉ, କାହାକୁ ନାରୀ ସ୍ତ୍ରୀ, କାହାକୁ ଧନ, କାହାକୁ ପଦବୀ, ହଜାର ଥୋପ ତିଆରି କରି ରଖିଛି, ଗିଳିବନି ତୁମେ ଯିବ କୁଆଡ଼େ, ସେ ଗୋଟେ କ'ଣ ଅଛି ଏଟା କ'ଣ, ଆମେ ମେଥି ଛୁଆଡ଼େ ମନ ଅଛି, ଯେଉଁ ବୈତରଣୀ ନଦୀ କୂଳ ଆମେ ରହୁଥିଲୁ, ସେ ବଡ଼ ବଡ଼ ସବୁ ଚିଙ୍ଗୁଡ଼ି ମାଛ କ'ଣ ହେଟା କୁହନ୍ତି, ଗୋଟେ ବଡ଼ ବଡ଼ ଏଇଟା ଏଡ଼େ ବଡ଼, ସେଇଟା ସବୁ ସ୍ପର ସ୍ପର ଗୋଟେ କୁହନ୍ତି ତାଙ୍କର, ଯେଉଁ ଆମର ପଥର ସ୍ପର ହେଇଥିବ ତାରିକର ବସି ସେ ତା ଭିତରେ ସବୁ ଗଳେଇବେ, ସେଥିରେ ମେଥି ଦିଅନ୍ତି, ସେ ବାସନାରେ ସେ ଆସିବ କିଏ ଖାଇବ, ଯିବ କୁଆଡ଼େ ସେ, ତାକୁ ତାକୁ ଧରିବା ପାଇଁ ଯେକୌଣସି ପ୍ରକାର ତାକୁ ଟ୍ରାଏ କରିବ, କିଏ ଯିଏ ଧରୁଛି ମାଛ, ସେଟା ମାୟା କ'ଣ ଯିବଟା ଏତେ ଶୀଘ୍ର ଛାଡ଼ିଦେବ, କେବେ ବି ଛାଡ଼ିବେନି, ତ ପେଶିଦେବ ସିଏ, ଆଉ ଭଗବାନ ପ୍ରଭୁପାଦ ଏଟା ଲେଖିଛନ୍ତି, ସେଟା ମାନେ ଆଚାର୍ଯ୍ୟ ନା, ତୁମେ କେତେ ଉପର କଥା ଜାଣିଲେ କ'ଣ ହବ, ଆମେ ବା ତଳ କଥାଟା ଦେଖି ଦେଖି ଆମେ ଜାଣିଦେଉଛୁ, ଆରେ ବାବା ଇଏ କେତେ ବଡ଼ କଥା ସବୁ କହିକି ଯାଇଛନ୍ତି, ବେଦବେଦାନ୍ତର ସାର ଜିନିଷ, କାହିଁକି ମାୟା ଏତେ ଗୋଟେ ଯିବୁ କଷ୍ଟ ଦେଉଛି, ସେ ତ ଭକ୍ତିପଥକୁ ଆଇଲାଣି, ତାଙ୍କୁ ମାୟା ଛାଡ଼ିଦେବା ଦରକାର, କହିଲେ ନାଇଁ ନାଇଁ ମାୟାଟି ପୁରା ଟେଷ୍ଟ କରିକି ନେବ, ଇଏ ଯେମିତି ଯାଇକି କୃଷ୍ଣଙ୍କୁ ଡିଷ୍ଟର୍ବ ନ କରିବ, ତାର ମନୋଭାବ କ'ଣ, ସେଦିନ ପ୍ରଭୁପାଦ ଲେଖିଥିଲେ ମାୟା ଇଜ୍ ଡୁଇଙ୍ଗ୍ ଏ ଥ୍ୟାଙ୍କଲେସ୍ ଜବ୍, ସେ ଯାହା କରୁଛି ତାକୁ ଧନ୍ୟବାଦ ଦେବା ଦରକାର, ଆଉ ବାଟ ହେଉଛି କେତେ କଷ୍ଟ କ'ଣ ଦେଇକି ଜୀବକୁ ପୁରା ଗୋଟେ କ'ଣ ସେଟା କ'ଣ କୁହନ୍ତି, ବାଇଗଣଟା ଅଧା ସିଝିଥିବ, ହଁ ତାକୁ ଖାଇପାରିବ କ'ଣ ହବ, ସିଏ ତ କିଛି ତ ଖାଇପାରିବ ନା, ସେଟା ଗନ୍ଧ ହବ ଆଉ ଅଧା ସିଝିଛି ଆଉ, ସେଟା ତୁମେ ଧର୍ମ କରିବ, ଧର୍ମ କରିବ ମାୟା ତୁମକୁ ଟେଷ୍ଟ କରିବନି, ତୁମେ ଏଇଭଳିଆ ହେଇଯିବ, ଅଧା ସିଝା ବାଇଗଣ ହେଇଯିବ, ତୁମକୁ ସେ ପକ୍କା କରିକି ନବ ନା ଏଠୁ, ଆଉ ମାୟା ଦେବୀ ସିଏ ବୈଷ୍ଣବୀ ନା, ସେ କ'ଣ ମିଛ କଥା କହୁଛନ୍ତି ନା କ'ଣ, ସିଏ ପରୀକ୍ଷା କରିକି ଦେଖୁଛନ୍ତି ଗୋଟେ ଜୀବର କିଭଳି ତାର ଆସକ୍ତିଟା ରହିଛି, ତେଣୁ ସେ ବିଭିନ୍ନ ପ୍ରଲୋଭନ ଦେଖେଇବେ, ଶେଷ ପ୍ରଲୋଭନ ହେଲା ପଦବୀ, ଏ ଜଗତର ସମ୍ମାନ ତାକୁ ନିଶେଇ ପକେଇଦେବେ, ଦେଖିବା କି କ'ଣ ହେଉଛି, ତାକୁ ଯଦି ଗୁଇଠା ମାରିପାରିଲ ତାହେଲେ ଯାଇକି କୃଷ୍ଣ ମୁହଁ ଦେଖିବ, ମାନେ କୃଷ୍ଣଙ୍କ ମୁଖ ଦେଖିବା ଏତେ ସହଜ, ତୁମେ କିଏ ବି କିଏ କିଏ ଜଗତର ଦେଖିଛନ୍ତି, ହବନି, ଧୀରେ 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 ତୁମେ ଯେତେ ଆଗକୁ ଯାଉଥିବ ସେ ତମ ପଛରେ ଲାଗିଥିବ, ଲାଗିଲେ ଶେଷକୁ ତୁମ ଲାଷ୍ଟ ସମ୍ମାନ ପାଖରେ ଆଣି ପହଞ୍ଚିବ, ସେଟା ତୁମେ ଗ୍ରହଣ କରୁଛ କି ନାହିଁ, ମନ ସେଥିରେ ଆନନ୍ଦିତ ହେଉଛି କି ନାହିଁ, ମନ ସେଟା ଅନ୍ୱେଷଣ କରୁଛି କି ନାହିଁ, ମାୟା ଦେଖି ସେ ଛାଡ଼ିଦେବେ, ଇଏ ଆଉ ଯାଇପାରିବନି, ଇଏ ଅଟକିକି ରହ ଏଠି, ଲାଷ୍ଟ ସ୍ନେହର ପ୍ରଭାତ କୁହନ୍ତି, ଲାଷ୍ଟ ସ୍ନେହର ଅଫ୍ ମାୟା, ମାୟାର ଶେଷ ଜନ୍ତା, ଏଟା ମାୟାର ଗୋଟେ ଶେଷ ଯନ୍ତା ଦେଖିଛ, ଯନ୍ତା ଯେମିତି ପଡ଼େ ଯନ୍ତା, ଏଇ ଯୋଉ ମୂଷା ଏଇ ଯନ୍ତ୍ର ତ ମରୁନାହାନ୍ତି, ଛୁଆଟି ଗୋଟେ ମୋର ମନ ଅଛି, ସେ ଲୁହା ଲୁହା ଏମିତି ଥିବ, ଏକାଥରେ ତାର ଯିବ ମୂଷା, ସେ ଯନ୍ତା ଆଉ ଖସିବାର ବାପା ନାହିଁ ଯନ୍ତାରେ ପଡ଼ିଲେ, ଏଇ ଯେଉଁ ବଡ଼ ବଡ଼ ବାଘ ଗୁଡ଼ାକୁ ଧରୁଛନ୍ତି, ସିଂହ ଗୁଡ଼ାକୁ ଧରୁଛନ୍ତି, ତାକୁ ସେଗୁଡ଼ା ଟ୍ରାପ୍ କରିକି ଯନ୍ତାରେ ପୁରଉଛନ୍ତି ନା, ଆଉ ଭିତରେ ଛେଳି ବାନ୍ଧିଦେବେ କି ହରିଣ, ହରିଣ ତ ଦାମ ଗିଆ, ଛେଳିକି ବାନ୍ଧିଦେବେ, ଛେଳିକି ବାନ୍ଧିଦେଇକି ବାସ ତାକୁ ଚାରିଆଡ଼େ ସବୁ କରେଣ୍ଟ ୱାୟାର ଥିବ, ତାକୁ ଚାରିଆଡ଼େ ଜଗିବେ, ସବୁ ବନ୍ଧୁକ ବନ୍ଧୁକ ଦେଖେଇବେ, ଆଉ ସେ ଛେଛାନିଆ ହେଇକି ତାର ଗୋଟେ ଜାଗାରେ ରହିବ, ରହିଲେ ସେ ତାର ସେ ଏରିଆରେ ସେ ରଖିଥିବେ, ତାର ଜାଣିଛନ୍ତି ସବୁ କେମିତି ତାର ଲକ୍ ସିଷ୍ଟମ ଭଳିଆ ଥିବ, ସେ ଭିତରେ ବସି ଛେଳି ଖାଇଲେ ଠେଲିଦେବେ ଆଉ, କ'ଣ ବନ୍ଦ କରିଦେବେ ଲକ୍ କରିଦେବେ, ଯନ୍ତାରେ ପଶିଲା ଆଉ କୁଆଡ଼େ ଯିବେ, ତମେ ବାଘ ହେଇଥା ବାପା ତୁ ର ଅଟକିଲୁ ଯନ୍ତା, ଆଉ ଯନ୍ତାରେ ମୂଷା କତୁରୁ ବାଘ କୁହନ୍ତୁ ସିଂହ କୁହନ୍ତୁ ନା କ'ଣ ଭାବିଲେ, ଖସିଯିବ ମାୟା ଯନ୍ତା ସେଇଆ ଆଉ, କ'ଣ ମାୟା କାହାକୁ ଛାଡ଼ୁଛି, ସମସ୍ତେ ଯନ୍ତାରେ ବୁଲାଇ ଘାଣ୍ଟୁଛି, କାହାକୁ ଛାଡ଼ିବନି ସେ, ତମ ସେ ଦେବୀ ବୈଷ୍ଣବୀ ଆଉ ତାଙ୍କୁ ଦାୟିତ୍ୱ ଦିଆହେଇଛି ଆଉ, ତାଙ୍କ କବଳରୁ କେମିତି ରକ୍ଷା ପାଇବ ଗୋଟେ ଜୀବ, ଦୁର୍ବଳ ଜୀବ ସିଏ ସବୁବେଳେ ପ୍ରଲୋଭିତ ହେଇଛି, ଯାହାକୁ ଦେଇ ଆମେ କହୁଥିଲା ଥୋପ କେତେ ପ୍ରକାର ଥୋପ ସଂସାର ରଖିଦେଇଛନ୍ତି ଆଉ, କାହାକୁ କୁଆଡ଼େ ବାନ୍ଧିକି ରଖିଛନ୍ତି ମାୟା କିଛି କହିହବ, ସେ ସନାତନ ଗୋସ୍ୱାମୀ ସେ ସିଦ୍ଧାନ୍ତ ମହାପ୍ରଭୁ ସିଦ୍ଧାନ୍ତ ପୁରା ସ୍ପଷ୍ଟ କରି କହିଦେଲେ, ତାତେ କୃଷ୍ଣ ଭଜେ କରେ ଗୁରୁର ସେବନ ମାୟା ଯାହେଲେ ଛୁଟେ ପାଏ କୃଷ୍ଣର ଚରଣ, ଆଉ କିଛି ବାଟ ନାହିଁ, ଗୁରୁଙ୍କର ସେବା କରୁଥିବ କୃଷ୍ଣଙ୍କର ଭଜନ କରୁଥିବ, ଦୁଇଟା ଜିନିଷ ଦରକାର, ଗୋଟେ ହବ ନାହିଁ କେବେ ବି ହବନି, ସେ ସ୍ୱୟଂରେ ଚାଲିଗଲେଣି, ମୁଁ ହେତେବେଳେ ତ ସବୁ ଆମେ ଏତେ ସମୟ ଏତେ ଆଉ ସ୍ମରଣ ଶକ୍ତି ଏତେ ଆଉ ନଥିଲା କି ସେଟା ଧ୍ୟାନ ଦେଇକି ଶୁଣିନ ସବୁ, ସେ କୁହନ୍ତି ଗୋଟେ ବୁଦ୍ଧିଷ୍ଟ ଗପ, ସେ ବୁଦ୍ଧିଷ୍ଟ ଆଗରୁ ଥିଲେ ନା, ସେ ଗୋଟେ ବୁଦ୍ଧିଷ୍ଟ ବ୍ରହ୍ମଚାରୀ କଥା କୁହନ୍ତି, ସେ ବ୍ରହ୍ମଚାରୀ ଭିକ ମାଗିବା ପାଇଁ ଯାଇଥିବ, ଭିକ୍ଷମାର୍ଗ ଯାଇ ଗଲାବେଳକୁ ସେ ଗୋଟେ ନାରୀ ପାର୍ଲରରେ ପଡ଼ିଯାଇଥିବ, ସେ ସ୍ତ୍ରୀଟା ତାକୁ ପ୍ରଲୋଭିତ କରିଥିବ, ଏଣେ ଗୁରୁ ଜାଣିସାରିବେ, କୁହନ୍ତିନି କି ସେ କ'ଣ ସମୁଦ୍ର କୁମାର କଥା ସେ କହିବେ ସବୁବେଳେ, ସେ କୁହନ୍ତି ସେ ବୁଦ୍ଧିଷ୍ଟ, ଆଉ ସେ ସରଳ ଲୋକ, ବହୁତ ସରଳ ଲୋକ, ସେ କୁହନ୍ତି ଗୁରୁ ଏଣେ ଜାଣିଦେବେ, ବୋଧେ ତ ଜାଣିବେ, ଜାଣି ତାକୁ ଶକ୍ତି ନା କ'ଣ ଗୋଟେ, କ'ଣ ଗୋଟେ ପ୍ରେରଣ କରିବେ, କ'ଣ କି କ'ଣ ଶିଶୁ ପ୍ରେରଣ କରିବେ, କ'ଣ କରିବେ, ତାକୁ ଉଦ୍ଧାର କରିକି ଆଣିବେ। ତେଣୁ ଗୁରୁ ଶକ୍ତି ବିନା କିଛି ହବନି, କାରଣ ଗୁରୁ ଶକ୍ତି ମାନେ କ'ଣ ବ୍ୟକ୍ତି ନୁହନ୍ତି, ଗୁରୁ ଗୁରୁଦେବ କୁହନ୍ତି ଗୁରୁ ବ୍ୟକ୍ତି ନୁହନ୍ତି, ଭଗବତ ଶକ୍ତିଟା ତାଙ୍କ ପାଖରେ ଅଛି, ତାଙ୍କ କାହିଁକି ତାଙ୍କ ପାଖକୁ ଡିସେଣ୍ଡ କଲା, ସେ ଶକ୍ତିଟା କାହିଁକି ଅବତରଣ କଲା, ମୋ ପାଖ ହିଁ ଆସୁନି, ବା ଆଉ ଗୋଟେ ଜଣେ ପ୍ରଶ୍ନ କରିବେ ମୋ ପାଖ ହିଁ ଆସୁନି, ତାଙ୍କ ପାଖକୁ ହିଁ ଆସିଲା ନା, ସିଏ ସେଇଭଳି ଗୁରୁଙ୍କର ଆନୁଗତ୍ୟଟାକୁ ସ୍ୱୀକାର କରିନେଲେ, ଯିଏ ଆନୁଗତ୍ୟ ସ୍ୱୀକାର କରିପାରିଲା ତା ପାଖକୁ ପଳେଇ ଆସିବ ଶକ୍ତିଟା, କୃପାଟା, କୃପାର କୃପାର ସ୍ୱରୂପ ହେଲେ ସେ ଆନୁଗତ୍ୟକୁ ଯିବେ, ଆଉ ସେ କୃପା କେତେବେଳେ ବହୁ ଉତ୍ସ ରୂପରେ ଯାଆନ୍ତି, ମାନେ ବହୁ ଭାବରେ ଆବେଶ ହୁଅନ୍ତି, କେତେବେଳେ ଅଳ୍ପ ଭାବରେ ଆବେଶ ହୁଅନ୍ତି, ବହୁ ଭାବରେ ଆବେଶ ହେଲେ ତାଙ୍କୁ ବିଭୁ କୁହାଯାଏ, ଯେମିତି ପ୍ରଭୁପାତ ବିଭୁ କୃପା ପାଇଥିଲେ ନା, ଆଉ ସେ କୃପାରେ ସେ ଜଗତଟାକୁ ଗୋଟେ ଏଇଟା ଗୋଟେ ଛୋଟ ଜିନିଷ ବୋଲି ତୁମେ ଭାବନି, ଭାରତୀୟ ଗୋଟେ ଲୋକକୁ ବୁଝେଉନି, ଗୋଟେ ଲୋକକୁ ବୁଝେଇକି ତାକୁ ସାଟିସ ତାକୁ ଆମେ ବୁଝିଦେଉ ତ ଭକ୍ତ କରିଦେଉଛି, ସେ କ'ଣ ସୁଖରେ ରହିଛି ନାହିଁ, ସେ ତୁମ ପାଖରେ ଡେଇଁ ପାରିବନି, ତୁମ ପାଖରେ ନାଚି ପାରିବନି, ତୁମ କଥାରେ ଚାଲିପାରିବନି, ସେ ତିନି ଚାରି ବର୍ଷ ଏମିତି କରିବ, ପୁରୁଣା ହେଇଗଲେ ଦୀକ୍ଷା ନେଇଗଲା ପରେ ତାକୁ ଆଉ ତାକୁ ଓଡ଼ିଆରେ ନାହିଁ, ତା ଲାଞ୍ଜର ହାତ ମାରିପାରିବନି, ପ୍ରଭୁପାତ ବିଦ୍ୱେଷୀ ଲୋକମାନଙ୍କୁ ଲଚେ ଦେଉଥିଲେ, ବିଭୁ ଶକ୍ତି ରହିଥିଲେ ନା, ଯୁବକ ସମ୍ଜଟା ଲେଖୁଛନ୍ତି ଭଗବାନଙ୍କର ବିଭୁ ଶକ୍ତିର ଆବେଶ ସେଠି ହେଇଯାଏ, ସେ ତାଙ୍କର ସର୍ବଶକ୍ତି ରଖିଥାନ୍ତି, ଆଉ ସବୁ ଭଗବାନ ବ୍ୟବସ୍ଥା କରିଦେଉଛନ୍ତି ନା, ଏତେ ବଡ଼ ଇନଷ୍ଟିଟ୍ୟୁସନ୍ ୱାର୍ଲଡ କ'ଣ, ୱାର୍ଲଡ ୱାଇଡ୍ ଇନଷ୍ଟିଟ୍ୟୁସନ୍ ଗୋଟେ ଛୋଟ କଥା, ପୁଣି ବର୍ଣ୍ଣାଭଳି ଜିନିଷ ନା, ବଡ଼ ଜିନିଷ ହେଲା କ'ଣ, ଆହୁରି ସଂସ୍ଥାରେ ବଡ଼ ସଂସ୍ଥା ହେଇପାରେ, ପ୍ରାମାଣିକ ଜିନିଷକୁ ପ୍ରାମାଣିକ ଜିନିଷ ମାନେ କ'ଣ, ପାପ ବିରୁଦ୍ଧର ଆମର ପ୍ରଚାର, ପାପ ବିରୁଦ୍ଧର ନା, ଆଉ ଆମିଷ ଖାଇବନି, ନିଶା ଖାଇବନି, ଏଟା କରିବ ସେଟା କରିବ, ତିଳକ ଧାରଣ କରିବ, ମାଳି ପିନ୍ଧିବ, ଏଇଟା ସବୁ ସଂସାରର ପ୍ରବୃତ୍ତି ଧର୍ମର ବିରୁଦ୍ଧ ଜିନିଷ, ଏଇଟା କିଏ ଗ୍ରହଣ କରିବ, ଧର୍ମ ଜଗତର ବହୁତ ଲୋକ ପ୍ରଚାର କରିଦେବେ, ବହୁତ ସ୍କଲାର ଲୋକ ଅଛନ୍ତି, ପଣ୍ଡିତ ଲୋକ ଅଛନ୍ତି, କିନ୍ତୁ ଏଇ ଯେ ଭାଗବତ ଧର୍ମ ବିଭୁ, ଏଇ ଯେଉଁ କୃପାଟା ଆସେ ଆନୁଗତ୍ୟରେ ଆସେ, ଆଉ କାହା କତିରେ ଅଣୁ ଅଣୁ ମାନେ ଅଳ୍ପ ଯା ଆସିବ ତାର ତାର ଉଦ୍ଧାର ପାଇଁ ସେ କୃପା ମିଳିବ, ତାର ଉଦ୍ଧାର ପାଇଁ ଭକ୍ତ ଆନୁଗତ୍ୟ ସେ ସ୍ୱୀକାର କଲା ଗୁରୁଙ୍କର, ତାର ଉଦ୍ଧାର ପାଇଁ ପ୍ରେମ ପ୍ରାପ୍ତି ପାଇଁ ତାକୁ କୃପା ମିଳିବ, କିନ୍ତୁ ଏଇ ଯେଉଁ ଯେମିତି ପ୍ରଭୁପାଦ ଆସିଥିଲେ ଆଚାର୍ଯ୍ୟମାନେ ଆସନ୍ତି, ସେମାନେ ସବୁ ବିଭୁ କୃପା ଭଗବାନଙ୍କର ସତ୍ୟାବେଶ ଶକ୍ତି ଆବେଶ, ସତ୍ୟାବେଶ ଦୁଇ ପ୍ରକାର ଯେଉଁ ସେମାନେ ଲେଖୁଛନ୍ତି, ସେଇ କୃପାଟା ହିଁ ଗୋଟେ ଜୀବକୁ ଉଦ୍ଧାର କରେ, ଆମର ଲାଷ୍ଟ ଆମ ଲାଷ୍ଟ ପଦଟାକୁ ଧରିପାରୁନି, ଆଉ ହାହା ପ୍ରଭୁ କର ଦୟା ଦେହ ମରେ ପଦ ଛାୟା ଏବ ଯଶ ଘୋଷୁକ୍ତିରେ ଭଗବାନ, ହା ପ୍ରଭୁ କର ଦୟା ଦେହ ମରେ ପଦ ଛାୟା, ହେଲେ ଗୁରୁଙ୍କୁ ପୂଜା କରୁ, ଯେତେବେଳେ ଜଣେ ବ୍ୟକ୍ତିକୁ ପୂଜା ଆମେ କରୁନି, ପୁରା ସମ୍ପୂର୍ଣ୍ଣ ଗୁରୁ ଶକ୍ତି ଭଗବାନଙ୍କ ଶକ୍ତି ପରମ୍ପରା ଆଚାର୍ଯ୍ୟଙ୍କର ଶକ୍ତିକୁ ଆମେ କୃଷ୍ଣଙ୍କୁ ପୂଜା କରୁଛେ, ସେଇ ମାନଟା ଯଦି ଆମ ହୃଦୟ ଭିତରେ ନ ରହିଲା, ପଦଛାୟା ଦେଇକି ତାଙ୍କ ସବୁବେଳେ ରହିଲା ନା, ଆନୁଗତ୍ୟର ଏ ଧାରା ଗୋଟେ, ଇଏ ହେଉଛି ଆନୁଗତ୍ୟର ଧାରା, ଆଉ ଆନୁଗତ୍ୟରେ ଯେଉଁ ଆନନ୍ଦ ମିଳେ, ଆନୁଗତ୍ୟରେ ଯେଉଁ ଭଜନ ହୁଏ, ସେଇଟା ଅଲଗା କେଉଁଥିରେ ହବନି, ଏଇ କଥାରେ ଆମର ପଡ଼ିଥିଲା, ଯେଉଁ ମନ ମନକୁ କେବେ ଛାଡ଼ିବନି, ମନ କେବେ ଚାହୁଁନି ଯେ ଆତ୍ମା ମୋତେ ଛାଡ଼ିଦେବ ବୋଲି, ସେଥିପାଇଁ ସେ କ'ଣ କହୁଛି ନା, ବିଭିନ୍ନ ପ୍ରକାର ସୁଥୋପ ତିଆରି କରୁଛି, ଆଉ ମନ ସାଙ୍ଗରେ ମାୟାର ଯାହା କହନ୍ତି ଗୋଟେ ଓଡ଼ିଆର ଶବ୍ଦ ନାହିଁ, ଗୋଟେ ଘନିଷ୍ଠ ସମ୍ପର୍କ ରହିଛି, ମାୟାର ଯେଉଁ ତିନି ଗୁଣ ରହିଛି, ମାୟା ମାନେ କ'ଣ, ତିନି ଗୁଣର କାର୍ଯ୍ୟ କରୁଛି, ସତ୍ୱ ରଜତମ, ତାର ମନ ସହିତ ଘନିଷ୍ଠ ସମ୍ପର୍କ ରହିଛି, ସେ ସମୁଦ୍ର କେମିତି କାଟିବ ଯିବ, ତାପରେ ପୁଣି ସମୟ ହିସାବରେ ଗୁଣ ତିଆରି ହେଉଛି, ସମୟ ହିସାବରେ ଗୁଣ ତିଆରି ହେଉନି, ସମୟ ହିସାବରେ ଗୁଣ, ଖାଦ୍ୟ ହିସାବରେ ଗୁଣ, ବସ୍ତ୍ର ହିସାବରେ ଗୁଣ, ସବୁ ତ ଗୁଣରୁ ତିଆରି ହେଇ ଜଗତର, ଯେଉଁଭଳିଆ ଖାଇଲେ ସେମାନେ ଗୁଣ ତିଆରି ହେଇଯିବ, ବସ୍ତ୍ର ଭଲ ବସ୍ତ୍ର ପିନ୍ଧିଦେଲେ ପୁଣି ସେ ଗୁଣ ଚାଲି ଆସିବ, ରଜ ଗୁଣ ଚାଲି ଆସିବ, ଖାଇବା ପିଇବା ଶୋଇବା ଅଧିକା ଶୋଇଗଲେ ତମ ଗୁଣ ପଳେଇ ହେଲା, ଏସବୁ ମନ ସାଙ୍ଗରେ କାଳ ସାଙ୍ଗରେ କାଳର ଗୁଣର ସମ୍ପର୍କ ରହିଲା, ଆଉ ମାୟା ଗୁଣ ଦ୍ୱାରା ଗୋଟେ ଜୀବକୁ ଧରିଛି, ଜୀବଟା କେଉଁ କେଉଁ ଉପାୟ କରିକି ସେ ଖସିପାରିବ ମୁଁ ପଚାରୁଛି, ଗୋଟେ ଦେଖିଦେଲା ଗୋଟେ ବିଷୟକୁ ଦେଖିଦେଲା, ସାଙ୍ଗେ ସାଙ୍ଗେ କ'ଣ ହବ, ରଜଗୁଣ ତମ ଚାଲି ଆସିବ, ସେ କ'ଣ ଜାଣିଛି ଏଇଟା କେମିତି ଆସିବ ବୋଲି, ସେ କହିପାରିବନି କେମିତି ଆସୁଛି, ମନ କେମିତି ତାକୁ ନେଇଯାଉଛି, ତେଣୁ ମନ କେବେ ହେଲେ ଗୋଟେ ଜୀବକୁ ଏତେ ଶୀଘ୍ର ଛାଡ଼ି ପାରିବନି, କି ଜୀବ ବି ବିବେକ ଖର୍ଚ୍ଚ କଲେ ବି କିଏ ଜାଣିନି ମୁଁ ଭୁଲ କରିଛି ବୋଲି। ଭୁଲ କରିବା ଲୋକ ଅନୁତାପ କରେ, ଭୁଲ କରିବା ଲୋକ ସଂକଳ୍ପ କରେ, କିନ୍ତୁ କିଛି ତାର କାମ କରେ ନା। ସେ ଅନୁତାପ କରିବ, ସଂକଳ୍ପ କରିବ, ବହୁ ପ୍ରଚେଷ୍ଟା କରିବ, କିନ୍ତୁ ସବୁବେଳେ ମନେ ରଖିବାକୁ ପଡ଼ିବ ଯେପର୍ଯ୍ୟନ୍ତ ସେ ଏଇ ଗୁରୁବାନୁଗତ୍ୟରେ ବା ଆଚାର୍ଯ୍ୟ ଅନୁଗତ୍ୟରେ କୃପାଟା ପ୍ରାପ୍ତ ନ ହେଇଛି, ତା ମନ କେବେ ବଳିଆନ ହେଇପାରିବ ନାହିଁ, କି ମନ ତା ସ୍ୱଭାବକୁ ଛାଡ଼ିପାରିବ ନାହିଁ। ତେଣୁ ଏଇ ଯାହା କହନ୍ତି ମନ ଉଡୁଛି ଆକାଶରେ, ଧନ ସମ୍ପତ୍ତି ଗୁଡ଼ା ପାଇଲା ମାନେ ବିଦ୍ୟାଧର ଯାହା କହୁଛନ୍ତି, ସୁଦର୍ଶନ ଯାହା କହୁଛନ୍ତି, ଆଉ ବିମାନରେ ମୁଁ ବୁଲୁଥିଲି ଆଉ କ'ଣ। ବିମାନ ବୁଲୁଥିଲା ବେଳେ କ'ଣ କଲେ, ଋଷିନ୍ ବିରୂପାଙ୍ଗୀ ରସ ପ୍ରାହ ସମରୂପ ରୂପ ଦର୍ପିତ ତେରି ମା ପ୍ରାପିତ ୟୋନି ପ୍ରଲବ୍ଧେ ସ୍ୱେନ ପାପ୍ତମାନା ଋଷିଣମ ବିରୂପାଙ୍ଗୀ ରସମ ପ୍ରାହସମ ରୂପଦପିତମ। ଆଙ୍ଗିରସ୍ୟ କିଛି ରୂପ ଋଷିମାନେ ସବୁ ବିରୂପ ଥିଲେ। ବିରୂପ ମାନେ କ'ଣ, ତାଙ୍କର କିଛି ଅଙ୍ଗ ବୈକଲ୍ପ୍ୟ ଯାହା କୁହାଯାଏ, କିଏ ଛୋଟା ଥିଲେ, କିଏ କାହାର ଚକ୍ଷୁର କିଛି ଦୋଷ ଥିଲା, କାହାର ହାତର କିଛି ଦୋଷ ଥିଲା, ଅଙ୍ଗ ବୈକଲ୍ପ୍ୟ ତାକୁ କୁହାଯାଏ। ସୁଦର୍ଶନ ତାଙ୍କର ଶରୀର, ସେଥିପାଇଁ ସେ ଲେଖିଲେ ନା ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରୀ ଭି ଶ୍ରୀ ଭି ଏଟା ଲେଖିଲେ ଶ୍ରୀ ସୌନ୍ଦର୍ଯ୍ୟତା ଗୋଟେ ବହୁତ ବଡ଼ ଦୋଷ, ସୁନ୍ଦର ଅସୁନ୍ଦର କ'ଣ ଅଛି, ଭକ୍ତି ହେଉଛି ସୁନ୍ଦର। ଆମ ଗୋସ୍ୱାମୀମାନଙ୍କର ଫଟୋ ଦେଖୁନା ତୁମେ, ଗୋସ୍ୱାମୀମାନଙ୍କର ଫଟୋ ଗୁଡ଼ା ଦେଖ ତୁମେ, କେମିତି ତାଙ୍କ ସହ ଆମର ସ୍ୱର କେମିତିକା, ଭଗବାନ କ'ଣ ତାଙ୍କ ରୂପକୁ ଦେଖି ତାଙ୍କ ପାଖକୁ ଆସିଥିଲେ, ପ୍ରଭୁ ତାଙ୍କ ରୂପକୁ ଦେଖି ଆସିଥିଲେ, ପବନରେ ତାଙ୍କ ସ୍ୱର ହଲେ, ପବନ ଦେଲେ ହଲି ପଡ଼ିବ ତାଙ୍କ ସ୍ୱର, ଏତେ ପତଳା ଏତେ ଭୋଜନ କରନ୍ତି ନା, ମୁଠେ ମୁଠେ କ'ଣ ଟିକେ ଖାଇଦିଅନ୍ତି, ସବୁବେଳେ କୃଷ୍ଣ ରାଧାକୃଷ୍ଣଙ୍କର ଚିନ୍ତନ। ଆମର ଭୋକ ହେଲା ବେଳକୁ ମୋ ପେଟ ମୋଡ଼ିଲାଣି, କିଏ କହିଲେ ମୋର ଗ୍ୟାସ ହେଲାଣି, କିଏ କହିଲେ ମୋ ମୁଣ୍ଡ ଘୂରୁଛି, ଦେହ ଧାରଣା ନା ଆମର ଆତ୍ମାଟା ଛାଡ଼ିନି ମନକୁ, ଏ ମନ ତ ଆତ୍ମାକୁ କବଳରୁ ସରି ଆତ୍ମା ତ ଲାଗିନି ପରମାତ୍ମାଙ୍କ ପାଖରେ ନା, ପୁରା ମନକୁ ଆଲିଙ୍ଗିତ କରି ରହିଛି, ସେମାନେ ଦେହର କିଛି ଅସୁବିଧା ହେଲା ମାନେ ସେ ପଟକିନ ଲାଗିଯିବ। ଆଉ ଭଗବାନ କ'ଣ ତାଙ୍କ ରୂପ ଦେଖି ଆସିଥିଲେ, ଆଉ ଶ୍ରୀ ହନୁମାନ ତ ଅଙ୍ଗ ବୈକଲ୍ୟ ଥିଲା, ଅଙ୍ଗେରସ୍ୟ କିଛି ବ୍ରାହ୍ମଣ ମାନଙ୍କୁ ଯିଏ ଦେଖିକି କ'ଣ କଲେ ନା ଉପହାସ କଲେ, କି ସୁଦର୍ଶନ କହିଲେ ମୁଁ ଆଜ୍ଞା ବ୍ରାହ୍ମଣଙ୍କୁ ଉପହାସ କଲେ, ବ୍ରାହ୍ମଣଙ୍କୁ କ'ଣ ଉପହାସ କଲେ କ'ଣ ହୁଏ, ଏଇ ପରିଣାମଟାକୁ ଦେଖିବା ପାଇଁ କୃଷ୍ଣ ଏଠି କହୁଛନ୍ତି। ଶ୍ରୁତ ବିଖ୍ୟାତ ସର୍ବଲୋକରେ ବହ ସର୍ବଲୋକ, ମୁଁ ବିଖ୍ୟାତ ଥିଲି, ଶ୍ରୁତ ଶବ୍ଦ କହୁଛି ସର୍ବଲୋକରେ, ମୁଁ ସବୁ ଲୋକ ଯାଇପାରୁଥିଲି, ବହୁତ ପ୍ରସିଦ୍ଧ ଥିଲି ସୁଦର୍ଶନ, ସୁଦର୍ଶନ ନାମକ ବିଦ୍ୟାଧର ମୁଁ ଥିଲି, ମୋତେ ସମସ୍ତେ ଆଲାଉ କରିଦେଉଥିଲେ, ମୋର ବହୁତ ନାମ ଥିଲା। ଦିଶ ଅଚରତ ଇତି ସ୍ତତ୍ର କ୍ରୀଡ଼ାୟାମ ଭ୍ରମୟା ନା ଆସନ, ଯଦି କିଏ ପ୍ରଶ୍ନ କରିବେ ସୁଦର୍ଶନକୁ, ଚକ୍ରପଦ ଲେଖି ଦେଉଛନ୍ତି ତୁମେ କାହିଁକି ଏତେ ବୁଲୁଥିଲ ଆକାଶରେ, ଆମେ କ୍ରୀଡ଼ା କରିବା ପାଇଁ ବିଭିନ୍ନ, କାରଣ ବିଭିନ୍ନ ଉଦ୍ୟାନ ବିଭିନ୍ନ ଆମର ଯେମିତି ଲୋକ ଗୁଡ଼ା ଯାଉନି, ନୂଆ ବର୍ଷ ହେଲେ ଗୋଟେ ଗାଡ଼ି କରିକି ଚାଲିବେ, ହାଣ୍ଡି କଡ଼ା ଦୁଇଟା ଧରିକି ଚାଲିବେ, କାରଣ ଆମ ପିକନିକ ଯାଉଛି, କିଏ ନଦୀକି ଯା, କିଏ ପୋଖରୀକି ଯା, କ'ଣ ଏଇଟା, କିଏ ପାହାଡ଼କୁ ଯା, ପଥରକୁ ଯା, ସେ ଥରେ ବର୍ଷକୁ ଥରେ ବୁଲି ଆସୁଛନ୍ତି, ସେ ଭାବୁଛନ୍ତି ଆମେ ଇନ୍ଦ୍ର ହେଇଗଲୁ, ଆଉ ସେ ଜାଣନ୍ତିନି ଦେବତାମାନଙ୍କର କାମ ହେଲା କେବଳ ବୁଲିବା ଭ୍ରମଣ କରି, କିଛି କାମ ଧନ୍ଦା ନାହିଁ ନା, ସେ କରିବେ କ'ଣ କେବଳ, ଆଉ ସେମାନେ ତ ତାଙ୍କ ପାଖରେ ତ ତାଙ୍କର ପେଟ୍ରୋଲ ପକେଇବା କି ଦରକାର ନାହିଁ, କି କର୍ମ କରିବା କି ଦରକାର ନାହିଁ, ସିଧା ଯେଉଁଠି ଇଚ୍ଛା କରୁଥିଲେ ଇଚ୍ଛା ଶକ୍ତି ମନ୍ତ୍ର ଶକ୍ତି ବଳରେ ସେ ସ୍ଥାନକୁ ପଳାଉଥିଲେ, କେବଳ ଖାଲି ଜଳ କ୍ରୀଡ଼ା କରିବେ, ପୁଣି ସୁନ୍ଦର ଅପ୍ସରାମାନେ ପାଖରେ ନାରୀମାନେ ରହିବେ, ଅମୃତ ପାନ କଲେ, କ'ଣ ତାଙ୍କର ଅଭାବ କ'ଣ ଅଛି, ମଣିଷ ତ ଏତେ ପତିତ ହେଇଯାଇଛି ଠିକ ଏ ଜାଗାକୁ ଛାଡ଼ିବା ପାଇଁ ଚାହୁଁନି, ଯେଉଁଟାକି ସବୁଠୁ ଘୃଣ୍ୟମୟ, କେବଳ ଭାରତ ହିଁ ମହାନ, କେବଳ ଏଇଠୁ ହିଁ ଭଗବାନ ପାଖକୁ ଯିବା ପାଇଁ, ଯଦି କିଏ ଏଇଠୁ ଯିବା ପାଇଁ ଚାହୁଁଛି ପ୍ରଭୁଙ୍କ ପାଖକୁ, ସେ ଏ ଜାଗାଟା ମହାନ, ଆଉ ଏଇଠି ରହିବି ଯେ କେବଳ ଭାରତରେ, ଏ କ'ଣ ଏଥିରେ ଅଛି, ଏ ଜାଗାରେ ଭୌତିକ ଜଗତରେ ସବୁ ଦୁଃଖମୟ। ଏଠି କହୁଛନ୍ତି ଦିଶ ଅଚରଣ ଇତି ସ୍ତତ୍ର କ୍ରୀଡ଼ାୟା ଭ୍ରମଣ ଆସନ ପ୍ରଲବ୍ଧେଇ ପ୍ରଲବ୍ଧେଇ উপহাসিত অমর দিয়ে মানে পাপেন নিমিত্তে আচ্ছা তাঙ্কু উপহাস কলি তাঙ্ক অঙ্গকু দেখি অঙ্গ বৈকল্য উপহাস আদি করিবা বৈষ্ণবকু উপহাস করিবা ফটা পরিহাস করিবা এসব ঠিক নয় কেন সবুবেলে জনকর মানসিক অবস্থাটা সমান নহে সবুবেলে যেমন থটা পরিহাস মজা মজা কথা কুহন্তি সেমানকর ভজন করে তাঙ্কর অপরাধ বেশি বড়িযিব আর ভজন করিয়াটা তাঙ্কর কমিযিব কারণ সবুবেলে যেমন জোকিং করন্তি বা উপহাস করন্তি তাঙ্ক মনটা সবুবেলে ঢিলা রহে সে চাইবে সবুলে কাহা সাংরে মিশিবি সেভাবে মজা কথা কে লোক মতো ভাল পাই সেগুলো সব প্রজ্বলপ আমার বেশি কারণ প্রজ্বলপ ভাবনাটা ভাল জিনিস নুহে মনটা কু যেহেতু গোটে বন্ধ গোটে পোখরীটা তাকে গভীর কাহাযাচ্ছে তার বন্ধ দিয়ে যাচ্ছে তাহলে পানিটা খরা হলে বি পানি টিকে রুচি বর্ষা হলে বি পানি টিকে রুচি বন্ধ ভিতর রহিলা বন্ধটা রহিলা গভীর রহিলা মনর মন গোটে জিনিস আমি যে ভজন করছি তা সার বস্তুটা যে রহব তা পাত্রতা বি রয়েছে না পাত্রতা আছে গম্ভীর বা দরকার গভীর বাণী যে চুপচাপ বসে তা অর্থ নুহে ভগবানঙ্কর চিন্তন কৃষ্ণঙ্কর চিন্তন কৃষ্ণঙ্কর প্রার্থনা আই সে সব এটা গভীরতা সবুবেলে ভগবানঙ্কর সাহায্য প্রার্থনা সবুবেলে গুরু বৈষ্ণবঙ্কর ସେବା ପାଇଁ ସବୁବେଳେ ବ୍ୟାକୁଳତା ତାଙ୍କୁ ପ୍ରାର୍ଥନା କେମିତି ମୁଁ କୃପାପ୍ରାପ୍ତ ହେବି ଏଇଟା ସବୁ ଗଭୀରତା ଆଉ ବାଡ଼ ଯେମିତି ଆମେ ସବୁ ମାଟିରେ ଦେଖ ପୋଖରୀ ଗୁଡ଼ାକ ସବୁ ବନ୍ଧ ଦିଆହେଇଛି ବନ୍ଧ ଏଗୁଡ଼ା ସବୁ ବନ୍ଧ ନା ଆଉ ଯାହା ସବୁ କହିଲ ତିହାର ପ୍ରୟାସ ପ୍ରଜ୍ୱଳପ ନିୟମ ଆଗ୍ରହ ତ ବନ୍ଧ ବନ୍ଧ ଦେବନି ବନ୍ଧ ନଦେଲେ କ'ଣ ହବ ବାହାର ପାଣି ପଶିବ ଆଉ ତୁମ ମାଛ ଉଠିକି ପଳେଇବେ ଆଉ ଦେଖୁନା ଯେଉଁ ପୋଖରୀ ଖୋଳୁଛି ସେ କ'ଣ କେତେବେଳେ ହିଡ଼ଟା ଦେଇଛି କାରଣ ବିଲରେ ଯେତେବେଳେ ପାଣି ହେଇଯିବ ବିଲ ମାଛ କ'ଣ କରିବେ ବିଲ ମାଛ ଏ ତୁମେ ଯଦି ମାଛ ଚାଷ କରୁଥିବ ସେ ମାଛ ଗୁଡା କ'ଣ କରିବେ ବାହାରକୁ ପଳେଇ ଆସିବ ଏ ବଣୁଆ ମାଛ ସବୁ ପଶିବେ ତୁମର ଯେଉଁ ଗୋଟେ କୋଡ଼ିଆର କୁହନ୍ତି ଜାତି କ'ଣ ଜାତିଆ ମାଛ ସେ ତ ସେ ଯେଉଁ ପଇସା ଦେଇକି କିଣିକି ରଖିଥିବ ସେ ସବୁ ବଡ଼ ବଡ଼ ହେଇଥିବ ଖାଇବାକୁ ଦେଇ ବର୍ଷ ମାନେ ଦାନା ରଖିଥିବ ସବୁ ବାହାରିକି ପଳେଇବେ ସେଇଭଳିଆ ତୁମର ଯଦି ଏଇ ଛଅଟା ନିୟମକୁ ତୁମେ ନ ମାନୁଛ ଅତ୍ୟାହାର ପ୍ରୟାସ ପ୍ରଜ୍ୱଳପ ଏଗୁଡ଼ା ତୁମେ କରୁଛ ତୁମେ ଯାହା ବନ୍ଧ ଦେଇକି ପୋଷିକି ଯାହା ରଖୁଛ ସେ ତ ବାହାରିକି ପଳାଉଛନ୍ତି ଆଉ କ'ଣ ପଳେଇଗଲା ବାହାର ମାଛ ମାଛକୁ ପଳେଇଗଲା ସେବେଳେ ଆମର ଭଜନ ସବୁ ପଳେଇଯିବ ଗୋଟେ ସାଇଣ୍ଟିଫିକ୍ ଜିନିଷ ଏଇଟା କ'ଣ ଖାଲି ଶ୍ଳୋକ ଲେଖା ହେଇଛି ଆମେ ଖାଲି କହିବା ନାଇଁ କି ନା କ'ଣ ନାଇଁ ନାଇଁ ଗମ୍ଭୀରତା ରହିବନି ଆଉ ସପୋର୍ଟ ଯେଉଁଟା ଯାହା କୁହନ୍ତି ବନ୍ଧଟା ରହିବା ଦରକାର ଆଉ ପରିହାସ ଆଦି ଏସବୁ ଭଲ ନୁହେଁ କାରଣ ପରିହାସଟା ସବୁବେଳେ ନିଜର ମନକୁ ନିଜର ପାଇଁ ବହୁତ କ୍ଷତି ପରିହାସ କାରଣ ପରିହାସ କରିଥିବା ବ୍ୟକ୍ତି ସେ ଜପ କରୁ ଭଲ ଭଜନ କରୁ ତା ମନ ଭିତରେ ସବୁବେଳେ ଚାହୁଁଥିବ ମୁଁ ଅନ୍ୟକୁ କେମିତି ହସେଇବି କେମିତି ଅଲଗା କଥାଗୁଡ଼ା କହିବି ତା ମନଟା ସବୁବେଳେ ଢିଲା ରୁହେ ଓଡ଼ିଆରେ ଯାହା ଭାବ ପରିଭାଷା ପ୍ରଜଳପୀ ସେମାନଙ୍କୁ ସବୁ ପ୍ରଜଳପ କାଟାଗୋରୀରେ ଯିବେ ଆଉ ଦ୍ୱିତୀୟ ପରିହାସ କରିବା ଲୋକର ଅପରାଧରେ ବି ହେବ ଆଉ ସବୁବେଳେ ସମସ୍ତେ ପରିହାସଟାକୁ ସହ୍ୟ କରିପାରନ୍ତିନି ତାର ମାନସିକ ସ୍ଥିତି କେମିତି ଅଛି ସେ ଆଜି ସେଇଟାକୁ ଗ୍ରହଣ କରିଦେଲା ଦୁଃଖରେ ତୁମ ଭଜନ ବାଧା ହେବ ହାସ ପରିହାସ କ'ଣ ଆଉ ଭଗବାନଙ୍କ ପାଖରେ ସେ ଯେଉଁ ଅଛି ହାସ ପରିହାସ ସେଇଟା ସବୁ ଏ ଜଗତରେ ନାହିଁ ସେଇଟା ଭଗବାନଙ୍କ ଆନନ୍ଦ ଦେଖି ନାହିଁ ହାସ ପରିହାସ ସମ୍ଭାଷଣେ ସେଠି ଗୋଲକ ବୃନ୍ଦାବନ ସବୁ ହାସ ପରିହାସ ସମ୍ଭାଷଣ ସବୁବେଳେ ଚାଲିଥିବ ସବୁ ସେବାର ମଗ୍ନ ନା ସେଟା ପ୍ରାକୃତ କିଛି ଜିନିଷ ନାହିଁ ନା ଏଠି ଆମକୁ ଗୋଟେ ଆନନ୍ଦ ମିଳିଲା ବୋଲି ଗୋଟେ କ'ଣ ସେଟା ଗୋଟେ ଥଟା ପରିହାସ କରିବା କଥା ଆନନ୍ଦ ଗୋଟେ ଗୋଟେ ମିଳୁନି କ'ଣ କରିବ ଗୋଟେ ଗୋଟେ ଜୀବକୁ ତ କିଛି ଆତ୍ମାନନ୍ଦ ମିଳୁନି ନା ସେ ତାକୁ କିଛି ଦରକାର ଆଉ ସେଥିପାଇଁ ସେମାନେ ସବୁ ଥଟା ପରିହାସ ଏଗୁଡ଼ା ସବୁ କରନ୍ତି ଏଇ ଉପହାସିତ ପରିହାସ କରିଦେଲେ ବିରୂପ ସେମାନେ ସବୁ ବିରୂପ ଥିଲେ ତାଙ୍କର ଅଙ୍ଗ ବୈକଲ୍ୟ ଥିଲା କାହାର ଅବସ୍ଥାକୁ ଦେଖି କେବେ ହେଲେ ତାର ପୂର୍ବ ଅବସ୍ଥା ଚିନ୍ତା କରେ ଏଇଟା ଭାରି ଅପରାଧ ନା ଗାଁ ଗାଁ ଲୋକ ଗୁଡାକ ଯେମିତି ସବୁ କୁହନ୍ତି ନା ହଁ ପୂର୍ବରୁ କ'ଣ କରିଥିଲା ଆଜି ତାକୁ ଏମିତି ଭୋଗିବାକୁ ପଡ଼ୁଛି ଏଗୁଡ଼ା କେବେ କାହା କହିବା ଉଚିତ ନୁହେଁ ଜଣଙ୍କର ଅବସ୍ଥାକୁ ଦେଖିକି ତାକୁ ସବୁବେଳେ ଘୃଣା କରିବାଟା ଭଗବାନ ହିଁ ଭଲ ପାଆନ୍ତି ଆରେ ତାର କର୍ମଫଳଟା ସିଏ ଭୋଗୁଛି ମୁଁ ତ ସେଟା ତାକୁ ମୁଁ ମୋ ବୁଝୁଛି ଇଏ ଜୀବଟା କାହିଁକି ତା'ଥରେ ମୁଣ୍ଡ ପୁରଉଛି ପ୍ରତ୍ୟେକ ବ୍ୟକ୍ତି ତାର ନିଜର କର୍ମଫଳରେ ବନ୍ଧା କର୍ମଫଳ ତ ପରମାତ୍ମା ନିରପେକ୍ଷ ଆମେ ତାକୁ କହିବା କ'ଣ ଆବଶ୍ୟକ ରହିଛି কিন্তু নিজের নিজের স্থিতিটা বুঝা ভক্তি আন্ডা করে যা তাকে বেঙ্গলে কোন চাচা আপনা কি বাচা চাচা তো নিজে বঞ্চি যা অন্য কথা কোন অন্য বিষয়ে কাইকি আমি থটা পরিহাস এসব কোন এটা ভাল জিনিস না কিংবা অন্যর পতিত অবস্থা দেখি গোটে মন্তর ভিতরে গোটে উপহাস করি নিজকে বড় মহান বলে ইয়ে করি এটা ঠিক নয় কিন্তু যে পতিত হয়েছে তার ভাবনাটা আমঠু ভাল অভিমান ঠু ভাল মনে রাখি যে পতিত হয়েছে সে কত প্রার্থনা করত ঠাকুর জন ব্রহ্মচারী লাগর বিবাহ গেল সে জন সিরিয়স ব্রহ্মচারী ভাল প্রার্থনা করি যদি আকচুয়ালি সে সে বুঝিপার তার কন্ডিশন সে যদি প্রকৃত ভজন করছে বুঝিপার সে সেত ব্রহ্মচারী দেখ সবুলে অনুতাপ করতো আমি কোণ কলি জীবন আজ বিবাহ কোণ করি তোমার ভোজনটা কেমন কত মন্দির মঙ্গলা দর্শন করি মতো বহু পিলা এই যে সব বহু পুরোনা ডিউটি সবুলে ফোন করে কুহ মানে আমি পতিত হয়ে গেল মানে কোণ পত তুমি ভজন করছো দীক্ষা নিয়েছো গুরুঙ্কর পাদশ্রে করছো কোণ পত হয়ে গেল না আজ্ঞা মন্দির লু কত আনন্দরে লু ঠাকুর সেবা করু কত সুখর রয়ে বর্তমানে কিছু করে পড়ু না ভাগত পড়ি পড়ছো না কিছু নাই খালি টঙ্কা পয়সা আমি তাকে দেখি পরিহাস করছে কিন্তু তাঁকর যে মনোভাবটা আমঠু ভালো কিন্তু না সে তাঁকর নিজের স্থিতিটা জাণিকি বর্তমান ভগবান প্রার্থনা করছেন কিন্তু আমি আমার স্থিতি বিষয়ে সন্তুষ্ট রয়েছে আমি ভাবছি আমি ভালো রয়েছে আমি ভালরে মানে তা অবস্থা দেখি আমি ভালো বলে ভাবছি কিন্তু আম অবস্থাটা কোণ অছি আমি ভগবান প্রার্থনা করে পারি সে কেবে অন্যের স্থিতি দেখিকি ঘৃণা সমস্ত যদি অন্য অন্যর দুঃখটা আমি বুঝিপারু না অন্যর স্থিতিটা আমি বুঝিপারু তা বিষয়ে কিছু আলোচনা সমালোচনা করা আবশ্যক নেই পরিহাস করা তাকে গোটে ঘৃণ্য দৃষ্টিরে দেখিবা এটা কেবে ভগবান সহন হুয়ে না কেবে সহন হুয়ে না তার বিদ্যাধার যে এই জিনিস ভগবান কেবল চাহুলে এটা খোলিয়া ইয়ে আজ কহু এ জিনিসটা কি কিন্তু না শিবরাত্রি হয়েছেন বহুত লোক বহু জায়গার আসছেন সে শুনে দরকার ব্রাহ্মণ ব্রাহ্মণকে অপমাননা কলে কোণ হুয়ে সাপমে অনুগ্রহে বকৃতস্তে করুণাত্মভি যদহম লোক গুরুণাম পদাস্পৃষ্টে হত শুভা সাপহে সাপয়ম মে অনুগ্রহ এব প্রভু এই সাপটা মো পাই অনুগ্রহ হল কৃতস্তে করুণাত্মভি মু আজি বুঝিপারুছি মু যাহাকে উপহাস করি সে মতো করুণা করছেন কারণ করুণা ন করলে যদহম লোক গুরুণাম পদাস্পৃষ্ট হত অশুভা লোকগুরু আপনার পদ স্পষ্ট স্পর্শে মর অশুভ চলে গেল আপনার দর্শন কেমতি হল মুহাস কলি কিন্তু তাঁকর অভিশাপটা এত বড় করুণা হয়ে গেল মু আপনার দর্শন পাইলি অভিশাপটাই সাধন হয়ে গেল সাধুর অভিশাপটা তাঁর সাধন আমি সাধন করি যে জিনিসটা পাওনে সে অভিশাপটা সে জিনিসটা পাইগাল নিচু জনের থাই করুণা সেই কিন্তু করুণাত্মভি কৃতস্তে কৃতস্তে করুণাত্মভি অনুগ্রহ এবং বর্তমান বুঝিপারছি এটা অনুগ্রহ কারণ সে করুণা করি মতো দিয়েছেন অভিশাপ তেমন এ সাধুর মহিমাকে প্রকট করা ভগবান কৃষ্ণ এই আমি আনুগত্য কথা কৌলে না দেখ এই ভগবান কৃষ্ণ নিজে সাধুর মহিমাকে দেখ সাধু মানে কত মহান সাধু মানুষ অবমাননা কলে কোণ হব ভগবান কেবে সুখী হুম তাঁকর ভক্ত যদি বড় ন হচ্ছেন ভাবপ্রণতার ইয়ে কথা নুহে কিংবা কেবি আমি আর্টিফিসিয়ালি এটা সব করা এসব ঠিক নুহে এটা এটা অন্তর ভাব অন্তর জনে গুরু কত বড় স্থান দিয়েপারছি বাহার জিনিস নিয়ে তুমি তাঁকে খাওয়া পিয়া দেল তাঁকে চপল ধর দৌড়ল তাঁকে ছতা আনি গোটে দিয়েদেল তাঁকে এ কাম করেদেল এইগুলা সব নুহে এসব কিছু আবশ্যক না যার আবশ্যক সে বয়স হয়ে গেলে তুমি করবো বা তাঁকর মনোভাব নিয়ে তুমি কাম কর কিন্তু অন্তরে তুমি কত মানন করছো গুরু আচার্য ভক্ত ভক্ত তত্ত্বকে কত তুমি আদর করে পারছ সেটা হচ্ছে তোমার বড় ভগবান নিজে এটা প্রতিপাদিত করছো সে নিজে কহিলে বিদ্যাধর তুমি কুহ তুমি কাহিঁকি তুমি কি থিল কোণ থিল না সে করুণাত্মা মানে মতো অভিশাপ দিয়েছিলে বর্তমানে বুঝিপারুছি মোট অশুভ চাল গেল আপনার পাদস্পর্শ আপনার পাদস্পর্শ করি তেমন সে পড়াই যাবে ভগবান তাপরে ফেরবে ব্রজকে ফেরবে এ বিষয়ে କାଲିକି ଆମେ ଶ୍ରବଣ କରିବା ହରେ କୃଷ୍ଣ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତଙ୍କ ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଇ ଗୌର ପ୍ରେମାନନ୍ଦେ।